Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Krishna Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare. Hare Ram, Hare Ram, Ram Jaya Jaya Prabhupada, 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 Prabhupada.
नाम संकीर्तन की जय संकीर्तन प्रवर्तक शिष्य चैतन्य महाप्रभु की जय परम दर्शी शिव नित्यानंद प्रभु की जय विष्णु पाद परमहंस परिव्राजकाचार्य श्री श्रीमद्गौरविंद गोस्वामी गुरु महाराज की जय विष्णु पाद परमहंस परिव्राजकाचार्य स्तोत्र सत श्रीमद अभय शरणविंद भक्ति वेदांत स्वामी श्रील प्रभुपाद जी महाराज की जगद्गुरु श्रील भक्ति सिद्धांत सरस्वती ठाकुर प्रभुपाद जी महाराज की जय सच्चिदानंद श्री श्री भक्ति विनोद ठाकुर की जय नामाचार्य श्री श्री हरिदास ठाकुर की जय प्रेम से कहो श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवाचार्य श्री गौर भक्तवृंद की जय श्री श्री गौरताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी की जय श्री श्री गौर राधा गोपीनाथ जीव की जय अनंत कोटि वैष्णव वृंद की जय श्री श्री चैतन्य शिक्षाष्टकम की जय संवेद गौर भक्त वृंद की निताय गौर प्रमानंदे हरि हरि ओम ज्ञानं तिमिरांधस्य ज्ञानांजन शलाकया चक्षुरुन्मीलितं येन तस्मै श्री गुरवे नमः श्री चैतन्य मनोभीष्टं स्थापितं येन भूतले स्वयं रूप कदाम ददाते सपदातिक वंदेह श्रीगुरो श्रीयुतपकमल श्रीगुरून् वैष्णवांश श्रीरूप सग्रजात सह गुण रघुनाथन्वित सजीव साधुत सवधूत परिजन सहित कृष्ण चैतन्यदेव శ్రీరాధా కృష్ణపాదం సహగణ లలితా శ్రీ విశాఖాన్వితాంశ్చ నమో విష్ణుపదాయ కృష్ణప్రేష్టాయ భూతలి శ్రీమతే భక్తి వేదాంత స్వామినితే నామినే నమస్తే సరస్వతి దేవే గౌరవాణి ప్రచారిణే నిర్విశేష శూన్యవాదీ పాశ్చాత్య దేశ తారిణే హే కృష్ణ కరుణా సింధో దీనబంధో జగత్పతే గోపేశ గోపికాకంత రాధకంత నమస్తుతే తప్త కంచన గౌరంగే రాధే వృందావనేశ్వరీ వృషభానుసుతే దేవీ ప్రణమామి హరిప్రియే వంశాకల్పతరుభ్యశ్చ కృపా సింధుభ్య ఏవ చ పరితానం పావనేభ్యో వైష్ణవేభ్యో నమో నమః నమో మహావదన్యాయ కృష్ణప్రేమ ప్రదాయతే కృష్ణాయ కృష్ణ చైతన్య నామ్నే గౌరత్రిషే నమః జయ శ్రీకృష్ణ చైతన్య ప్రభో నిత్యానంద శ్రీ అద్వైత గదాధర శివాశాది గౌరభక్తవృంద హరే కృష్ణ 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 హరి హరే రామ 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 హరే హరే అజానులంబితభుజో కనకాపదాతో సంకీర్తనే కపితరో కమలాయతాఖ్యో విశ్వంభరో ద్విజవరో జుగధర్మపాలో వందే జగత్ప్రియకరో కరుణావతారో వందే జగత్ప్రియకరో కరుణావతారో వందే జగత్ప్రియకరో కరుణావతారో ఓం నమః భగవతే వాసుదేవాయ. ఓం నమః భగవతే వాసుదేవాయ. ఓం నమః భగవతే వాసుదేవాయ. హరే కృష్ణ. సర్వప్రథమ పరమార్థ గురుదేవ శ్రీ సమ రాధా గోవింద స్వయం గురు మహాజంకర అభయ చరణ కొమ్ముదే ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ପୂର୍ବକ ନିଜକୁ ସମର୍ପିତ କରି ପୂର୍ବ ଭିକ୍ଷା କରି ଶ୍ରୀଶ୍ରୀମଦ ଗୌରଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ତଥା ଶ୍ରୀଲ ପ୍ରଭୁପାଦ ମହାରାଜ ଏବଂ ବିଶେଷ କରି ସଚ୍ଚିଦାନନ୍ଦ ଶ୍ରୀ ଭକ୍ତିବିନୋଦ ଠାକୁର ତଥା ସମସ୍ତ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କର ଚରଣ କମଳ ତଳେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ପୂର୍ବକ ନିଜକୁ ସମର୍ପିତ କରି ପୂର୍ବ ଭିକ୍ଷା କରି ପ୍ରଭୁ ଶ୍ରୀ ଶ୍ରୀ ଗୌରନିତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ଗୌର ରାଧା ଗୋପୀନାଥଜୀଙ୍କର ମହତି କୃପାକୁ ଆଶ୍ରୟ ଦେଇ ଉପସ୍ଥିତ ସମସ୍ତ ଶ୍ରୋତା ବୈଷ୍ଣବ ଭକ୍ତମାନଙ୍କର ଚରଣ କମଳ ତଳେ ପ୍ରଣତି ନିବେଦନ ପୂର୍ବକ କୃପା ଭିକ୍ଷା କରି ଯେଉଁମାନେ ଅନଲାଇନ୍ରେ ଶ୍ରବଣ କରୁଛନ୍ତି ସମସ୍ତ ଭକ୍ତଙ୍କର ପାଦପଦ୍ମ ତଳେ ପ୍ରଣତି ନିବେଦନ ପୂର୍ବକ କୃପା ଭିକ୍ଷା କରି ମହାପ୍ରଭୁଙ୍କର ପବିତ୍ର ଶିକ୍ଷା ଶିକ୍ଷାଷ୍ଟକମ୍ ଯାହା ମହାପ୍ରଭୁ ଶିକ୍ଷା ଦେଇଛନ୍ତି ସେ ଶିକ୍ଷାକୁ ଆମେ ଆସ୍ୱାଦନ କରି ଆସୁଛେ। ତେବେ ଇଏ ମହାପ୍ରଭୁ ଯେଉଁ ଶିକ୍ଷା ଦେଇଛନ୍ତି ବାରମ୍ବାର ଆମେ ସେ କଥା ହିଁ ସ୍ମରଣ କରି ଆସୁଛେ। କେମିତି ଆମେ ଭଜନରେ ଶୃଙ୍ଖଳିତ ହୋଇପାରିବା, ଭଜନ କେମିତି ଶୃଙ୍ଖଳିତ କରିପାରିବା, ଏବଂ ଜୀବନର ଯେଉଁ ଆବଶ୍ୟକୀୟ ବସ୍ତୁ କୃଷ୍ଣ ପ୍ରେମ, ତା ପାଇଁ ପ୍ରୟାସୀ ହେବା, ଏବଂ ଅଚିରାତ୍ କୃଷ୍ଣ ପ୍ରେମ ବି ପ୍ରାପ୍ତ ହେବାର ସମ୍ଭାବନା ଅଛି କେବଳ ଭଗବାନଙ୍କର କୃପାରେ। କିନ୍ତୁ ଆମେ ସାଧନ ଦୃଷ୍ଟିରୁ ଯେହେତୁ ଆମେ ସାଧକ, ସାଧନ ଦୃଷ୍ଟିରୁ ନିଜକୁ ଆମକୁ ଠିକ୍ ସେଭଳି ପ୍ରସ୍ତୁତ କରିବା ଆବଶ୍ୟକ। ଉପଯୁକ୍ତ ଭାବେ କିଭଳି ସାଧନ କରିବା, ମହାପ୍ରଭୁ ସେହି ଶିକ୍ଷା ହିଁ ଦେଇଛନ୍ତି। ତେଣୁ ଶିକ୍ଷାଷ୍ଟକମ୍ ଜୀବର ଶୃଙ୍ଖଳିତ ଭଜନ ପାଇଁ ସାଧାରଣ ବ୍ୟକ୍ତି ଏଇଟା ବୁଝିପାରିବେନି, ଭକ୍ତମାନେ ବି ବୁଝିପାରନ୍ତିନି। କାରଣ ଏଇ ପ୍ରସଙ୍ଗରେ ବହୁତ ଯାହା କିଛି ଆଲୋଚନା ହେଇଛି, ସେ ଆଲୋଚନା ଭିତରୁ ଆମେ ପ୍ରାୟ ଦେଖିଛେ ସେ ଆଲୋଚନା ମାଧ୍ୟମରେ ଆମର ତ୍ରୁଟି, ଆମର ଦୋଷ, ଭଗବାନ ସବୁ ଦର୍ଶନ କରାଇଛନ୍ତି, ଦେଖାଇଛନ୍ତି। କାରଣ ଆମେ ଆମର ଦୋଷ ରହିଛି, ଏ ଜଗତକୁ ଆମେ ଆସିଛେ ମାନେ ଆମର ଦୋଷ ରହିଛି। ଯେମିତି ଶାସ୍ତ୍ରରେ କୁହାଯାଏ, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରଣା ବାଟବ, ଏଇ ଚାରିଟା ଦୋଷରେ ଆମେ ସମସ୍ତେ ଦୋଷୀ। ତେଣୁ ଭଗବାନ ଏଇ ଦୋଷମାନଙ୍କୁ ସୂଚନା ଦେଇଛନ୍ତି। ତେଣୁ ଦୋଷମାନଙ୍କୁ ଯେତେବେଳେ ସୂଚନା ଦେଇଛନ୍ତି, କ'ଣ ପାଇଁ ସୂଚନା ଦେଇଛନ୍ତି? ଜୀବକୁ ଶୃଙ୍ଖଳିତ କରିବା ପାଇଁ, ସଚେତନ ହେବା ପାଇଁ। ତେଣୁ ପ୍ରସଙ୍ଗ କ୍ରମରେ ଆମେ ଯାହା ଶ୍ରବଣ କରି ଆସୁଛେ, ଇଏ ନିଜକୁ ବିଚାର କରିବା ଉଚିତ। ଯେଉଁମାନେ ପ୍ରକୃତରେ ଶୃଙ୍ଖଳିତ ଭଜନ ପାଇଁ ଆଶାୟୀ, ସେମାନେ ହିଁ ବୁଝିପାରିବେ। ଯେଉଁମାନେ ଶୃଙ୍ଖଳିତ ଭଜନ ଚାହାନ୍ତିନି, ସେମାନେ ଭାବି ଏସବୁ ଆମକୁ ବୋଧେ ଆକ୍ଷେପୁରୀ କୁହାଯାଇଛି। ନାଇଁ, କାହାକୁ ଶାସ୍ତ୍ର କାହାକୁ ନିନ୍ଦା କରନ୍ତିନି। ତାହେଲେ ପ୍ରଶ୍ନ ଆସିବ, ଆପଣ ବ୍ୟାସ ସନ୍ନିବେଶୀ କେମିତି ଆକ୍ଷେପ କଲା ଭଳି କଥା କହୁଛନ୍ତି? କେହି କି ପ୍ରଶ୍ନ କରିପାରନ୍ତି, ମନରେ ପ୍ରଶ୍ନ ଆସିପାରେ। ନାଇଁ, ବ୍ୟାସନରେ ବସିକି ମଧ୍ୟ କାହାକୁ ଆକ୍ଷେପ କରି କଥା କୁହାଯିବନି। ବ୍ୟାସନରେ ବସିକି ଯଦି କେହି କାହାକୁ ଆକ୍ଷେପ କରି କଥା କୁହନ୍ତି, ତାହେଲେ ସେଇଟା ଭଗବାନଙ୍କର ପ୍ରତିବିଧାନ ହୁଏନି। ଇଏ ହେଉଛି ଠିକ୍ ସିଦ୍ଧାନ୍ତ। ତାହେଲେ ପ୍ରଶ୍ନ ଆସିବ, ଏ ତ ଶିକ୍ଷାଷ୍ଟକ କଥା ଆମେ ଶ୍ରବଣ କରି ଆସୁଛେ, ଏଥିରେ ତ ସେମିତି ବହୁତ ଆମେ ସିଦ୍ଧାନ୍ତ ପାଇଛେ ଯେଉଁଟାକି ଦୋଷକୁ ସୂଚନା ଦେଲା ଭଳି। ତାର ଅର୍ଥ ନୁହଁ ଯେ କାହାକୁ ଆକ୍ଷେପ କରି କଥା କୁହାଯାଇଛି, ତାର ଅର୍ଥ ନୁହଁ ଯେ କାହାର ଦୋଷକୁ ଆମେ ବର୍ଣ୍ଣନା କରିଛେ। ନାହିଁ, ସେ ଦୋଷକୁ ଆମେ ସୂଚନା ପ୍ରାପ୍ତ ହେଉଛେ ମହାପ୍ରଭୁଙ୍କ କ'ଣ ଶିକ୍ଷା ମାଧ୍ୟମରୁ ନିଜେ ଶୃଙ୍ଖଳିତ ହେବା ପାଇଁ। କାରଣ ଆମେ ଯଦି ସେ ଦୋଷରେ ଦୋଷୀ ହେବା, ତେବେ ଭଗବାନଙ୍କଠୁ ଆମେ ଦୂରେଇ ଯିବା। ଏଇଥିପାଇଁ ଆଲୋଚନା ହେଇଛି। ତେଣୁ କେହି ବି ଭାବିବା ଉଚିତ ନୁହଁ ଯେ ମହାପୁରୁଷ ଯେଉଁ ଶିକ୍ଷା ଦେଇଛନ୍ତି, ଏଟା କାହାକୁ ଦୋଷ, କାହାର ଦୋଷ ଦେଖାଇବା ପାଇଁ ନାହିଁ। ଶିକ୍ଷାଷ୍ଟକମ୍ ବା ଶିକ୍ଷା, ମହାପୁରୁଷ ଶିକ୍ଷା ଦେଇଛନ୍ତି, ଟିଚିଂସ। ଶିକ୍ଷା ଯଦି ଦେବେ, ଶିକ୍ଷାର ତ ଜୀବନର କ'ଣ ଯାହା ଆମର ଦୋଷ ଦୁର୍ବଳତା ରହିଛି ତାକୁ ତ ସୂଚନା ଦେବେ ନା। ତେଣୁ ଆମେ ପ୍ରସଙ୍ଗକ୍ରମେ ଶୁଣୁଥିଲେ, ସମ୍ବନ୍ଧ ଅବିଧେୟ ପ୍ରୟୋଜନ। ଆଉ ବିଶେଷ କରି ଯେଉଁ ପ୍ରସଙ୍ଗରେ ଆମେ ଯାହା କିଛି ଶ୍ରବଣ କରିକରି ଆସିଛେ, ସେଥିରେ ଆମେ ଯାହା ଆଲୋଚନା କରି ଆସିଥିଲେ, ବିଶେଷ କରି ସାଧକମାନଙ୍କର କେଉଁଠି କେଉଁଠି ସବୁ ତ୍ରୁଟି ରହୁଛି ସାଧନ ଦଶାରେ, ସାଧକମାନଙ୍କର ସାଧନ ଦଶାରେ ଯେଉଁଠି ଯେଉଁଠି ତ୍ରୁଟି ରହୁଛି ତାକୁ ଆମେ ସଚେତନ ହେବା ଉଚିତ। ସେଥିପ୍ରତି ସଚେତନ ହେଲେ ଭଜନ ଶୃଙ୍ଖଳିତ ହେବ। ଯଦି ଆମେ ବିଚାର କରିବା ନା ଏଇଟା ଆମକୁ ଦୋଷ ଦିଆଯାଉଛି, ଇଙ୍ଗିତ କରାଯାଉଛି, ତାହେଲେ କଲ୍ୟାଣ ହେବନି। ଆମେ ନିଜେ ଶୃଙ୍ଖଳିତ ହେବା ପାଇଁ ବିଷୟ ଆଲୋଚନା କରିଛେ। ତେବେ ସେ ପ୍ରସଙ୍ଗକ୍ରମେ ଚତୁର୍ଥ ଶ୍ଳୋକ ପର୍ଯ୍ୟନ୍ତ ଆମେ ଆଲୋଚନା କରିସାରିଥିଲେ। ଆଜି ଆମେ ପଞ୍ଚମ ଶ୍ଳୋକରେ ଆଲୋଚନା କରିବା ପାଇଁ, ପଞ୍ଚମ ଶ୍ଳୋକ ବିଷୟରେ ଆଲୋଚନା କରିବା ପାଇଁ ପ୍ରୟାସ ହେଇଛେ। ତେବେ ସମସ୍ତେ ମୋ ସହିତ ଶ୍ଳୋକକୁ ଉଚ୍ଚାରଣ କରିବେ, ତାପରେ ଶ୍ଳୋକକୁ ଆଗକୁ ଆଲୋଚନା କରିବା ପାଇଁ ପ୍ରୟାସ ହେବା। ଶିକ୍ଷାଷ୍ଟକମର ଶ୍ଳୋକ ନମ୍ବର 5। ଅୟି ନନ୍ଦତନୁଜଂ ଅୟି ନନ୍ଦତନୁଜଂ କିଙ୍କରଂ ପତିତଂ ମା ବିଷମେ ଭବାମ୍ବୁଧୌ କୃପୟା ତବ ପାଦ ପଙ୍କଜ ସ୍ଥିତା ଧୂଳି ସଦୃଶଂ ବିଚିନ୍ତୟା ଅୟି ନନ୍ଦତନୁଜ କିଙ୍କରଂ ପତିତଂ ମା ବିଷମେ ଭବାମ୍ବୁଧୌ କୃପୟା ତବ ପାଦ ପଙ୍କଜ ସ୍ଥିତା ଧୂଳି ସଦୃଶଂ ବିଚିନ୍ତୟା ଅୟି ନନ୍ଦତନୁଜ କିଙ୍କରଂ ପତିତଂ ମା ବିଷମେ ଭବାମ୍ବୁଧୌ କୃପୟା ତବ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶଂ ବିଚିନ୍ତୟା। ଏ ଶ୍ଳୋକରେ ଦେଖନ୍ତୁ, ପ୍ରତି ଶ୍ଳୋକର ବିଶେଷତ୍ୱ ରହିଛି। ପ୍ରଥମ ଶ୍ଳୋକର ବିଶେଷତ୍ୱ କ'ଣ ଥିଲା? ଶ୍ୱେତ ଦର୍ପଣ ମାର୍ଜନମ ଭବ ମହାଦାବାଗ୍ନି ନିର୍ବାପଣ, ସେଠି ନାମର ମହିମା, ଯେଉଁ ନାମକୁ ଆମେ ଆସ୍ୱାଦନ କରୁଛେ ବା ନାମକୁ ଆମେ ଆଶ୍ରିତ ହେଇଛେ, ନାମ ସାଧନରେ ନିଜକୁ ବ୍ରତି ରଖିଛେ, ସେ ନାମ କିଭଳି, ନାମର ମହିମା କ'ଣ? ପ୍ରଥମେ ନାମର ମହିମା ରହିଥିଲେ, ସାତଟି ମହିମାକୁ ସେଠି ପ୍ରତିପାଦନ କରାଯାଇଛନ୍ତି। ତାପର ଶ୍ଳୋକ କ'ଣ? శ్రీరామ్. సెకండ్ శ్లోక్ ప్రథమ శ్లోకలే చేతోత్రకోణం మార్చడం. ద్వితీయ శ్లోక మననే కార కోణ నా ద్వితీయ శ్లోక కోణ నమ్నామకారి బహుధా నిజ సర్వశక్తి సత్రార్పిత అనియమిత స్మరణ కాళ. ସେ ନାମରେ ଭଗବାନ ତାଙ୍କର ସମସ୍ତ ଶକ୍ତିକୁ ରଖିଛନ୍ତି ଏବଂ ନାମ ଏଭଳି ସାଧନ ଦେଇଛନ୍ତି ଜଗତବାସୀଙ୍କ ପାଇଁ, ସବୁ ବ୍ୟକ୍ତି ସବୁ ସମୟରେ କରିପାରିବେ. କୌଣସି ସ୍ଥାନ, କାଳ, ପାତ୍ର, ପରିବେଶ, ପରିସ୍ଥିତି, ବିଧି, ନିଷେଧ ଏସବୁ ବିଶେଷ କିଛି ନାହିଁ. ଏ ଶୁଚି ଅଶୁଚି ୟା ପାଇଁ ନେଇକି ଯେଉଁ ବିଭିନ୍ନ ପ୍ରକାର ବିଚାର ଆସୁଛି ସେସବୁ ନାହିଁ ଦ୍ୱିତୀୟ ଶ୍ଳୋକରେ କହିଲେ. ତୃତୀୟ ଶ୍ଳୋକ କ'ଣ ଥିଲା? ତୃଣାଦ ପିଶୁନି ସେ ନ ତରରି ବସୁନା. ନାମ ଭଜନକାରୀ ଭକ୍ତ କିଭଳି ହେବା ଉଚିତ, କେଉଁ ଭାବନାରେ ଭଜନ କରିବା ଉଚିତ? ତୃଣାନ୍ଦ ବିଶ୍ୱନିଚନ ତରରିବ ସେଷ୍ଣ ନମାନି ନମାନଦନ କୀର୍ତ୍ତନୀୟ ସଦାହରି, ସେଭଳି ଭଜନ କରିବେ. ଚତୁର୍ଥ ଶ୍ଳୋକ ଥିଲା କ'ଣ, କେଉଁ ଭାବନାରେ? ସେଠି ଆବଶ୍ୟକ ବସ୍ତୁ କ'ଣ, ଅନାବଶ୍ୟକ ବସ୍ତୁ କ'ଣ ତାକୁ ବୁଝିକି ଅନାବଶ୍ୟକ ବସ୍ତୁ ପ୍ରତି ଆସକ୍ତିକୁ ଧୀରେ ଧୀରେ ତ୍ୟାଗ କରିବେ. ଯେତେବେଳେ କୃଷ୍ଣ ପ୍ରେମ ପାଇବେ ସେ ତ ସ୍ୱାଭାବିକ ହେବ, କିନ୍ତୁ ସାଧକମାନଙ୍କ ପାଇଁ ହେଉଛି ଶିକ୍ଷା ଶିକ୍ଷାଷ୍ଟକମ୍. ଅନାବଶ୍ୟକ ବସ୍ତୁ ପ୍ରତି ଆସକ୍ତି ଧୀରେ ଧୀରେ କମେଇବେ, ଆବଶ୍ୟକ ବସ୍ତୁକୁ ପ୍ରାପ୍ତି ହେବା ପାଇଁ ଲାଳସାକୁ ଧୀରେ ଧୀରେ ବୃଦ୍ଧି କରେଇବେ ଶୁଦ୍ଧ ନାମ ଭଜନ ଦ୍ୱାରା, ନିରପରାଧ ନାମ ଭଜନ ଦ୍ୱାରା ସେଟା କରିବେ. ସେଥିପାଇଁ କହିଥିଲେ, ନ ଧନଙ୍ଗ ନ ଜନଙ୍ଗ ନ ସୁନ୍ଦରୀ କବିତାଙ୍କ ଭାଗ ଦୁଇ ସକାମେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତାତ୍ ଭକ୍ତି ରହିତ୍ୱ କିତୋଇ. ଏହି ଶ୍ଳୋକରେ ଏହି ନନ୍ଦତନୁଜ କିଙ୍କରଙ୍କ ପତିତଙ୍କ ବିଷମେ ଭାମୁଧ କୃପୟା ତବ ପାଦ ପଙ୍କଜସ୍ଥିତ ଧୂଳି ସଦୃଶଂ ବିଚିନ୍ତୟ. ଶ୍ଳୋକର ଶବ୍ଦନବାଦ ଶୁଣିକି ଆମେ ଆଗକୁ ଯିବା. ଅଇ ହେ ପ୍ରଭୁ, ନନ୍ଦ ତନୁଜ ମହାରାଜ ନନ୍ଦଙ୍କ ପୁତ୍ର, କିଙ୍କରମ ସେବକ, ପତିତମ ପତିତ, ମାମ ମୋର, ବିଷମେ ବିଷମ, ଭବମ ବୁଧୌ ଭବସାଗର, କୃପୟା ଅହେତୁକି କୃପା ଦ୍ୱାରା ତବ ଆପଣଙ୍କର ପାଦ ପଙ୍କଜ ଚରଣ କମଳ ସ୍ଥିତ ମୁଁ ସ୍ଥିର ହେବି. ଧୂଳି ସଦୃଶମ ଧୂଳି ସମାନ ଧୂଳି ଧୂଳି ଭଳି ବିଚିନ୍ତୟ ଆପଣ ବିଚାର କରନ୍ତୁ. ଶ୍ଳୋକାନୁବାଦ, ହେ ପ୍ରଭୁ, ହେ ନନ୍ଦ ମହାରାଜଙ୍କର ପୁତ୍ର, ହେ ଶ୍ରୀକୃଷ୍ଣ, ମୁଁ ଆପଣଙ୍କର ନିତ୍ୟ ସେବକ ଅଟେ, କିନ୍ତୁ ନିଜର ହିଁ ସକାମ କର୍ମ ହେତୁ ଏ ଅଜ୍ଞାନ ରୂପୀ ଭବସାଗର ଅଜ୍ଞାନର ଏଇ ଭୟାବହ ସମୁଦ୍ରରେ ମୁଁ ପତିତ ହୋଇଛି. ବର୍ତ୍ତମାନ ଆପଣ ମୋତେ ଅହେତୁକି କୃପା କରନ୍ତୁ, ଆପଣ ମୋ ପ୍ରତି ଅହେତୁକି କୃପା ପ୍ରଦର୍ଶନ କରନ୍ତୁ. ମୋତେ ଆପଣଙ୍କର ଚରଣ କମଳରେ ଧୂଳି ସଦୃଶ ଧୂଳିକଣା ସଦୃଶ ମୋତେ ବିଚାର କରନ୍ତୁ. ତ ଏ ଶ୍ଳୋକରେ କ'ଣ ରହିଲେ? ଭଗବାନଙ୍କ ପାଖରେ ନିବେଦନ, ଭଗବାନଙ୍କ ପାଖରେ ପ୍ରାର୍ଥନା. ତ ଏଇ ଶ୍ଳୋକରୁ ଏଇ ଶ୍ଳୋକରେ କ'ଣ ଅଛନ୍ତି? ଶରଣାଗତି ପ୍ରପନ୍ନ, ଭଗବାନଙ୍କ ପାଖରେ ସମର୍ପିତ ହେଲେ, ମାନେ ଏଇ ନାମ କରିକିରି ଆସିକି ଏଇ ଶ୍ଳୋକରେ ସମର୍ପଣ ଭାବ, ନାମ ତ ସବୁ ସମର୍ପିତ ରହିଛି, ସମର୍ପଣ ଭାବଟା ହିଁ ରହିଛି ଏ ଶ୍ଳୋକରେ ଭଗବାନ ପାଖରେ ନିବେଦନ. ତ ଏହାପରେ ବହୁତ ସୁନ୍ଦର ଭକ୍ତିବିନୋଦ ଠାକୁର ସମ୍ବୋଧନ ଭାଷ୍ୟ ରଚନା କରିଛନ୍ତି, କାହିଁକି ଏ ଶ୍ଳୋକ କହିଛନ୍ତି, ଏ ଶ୍ଳୋକଟା କାହିଁ କହିଲେ ମହାପ୍ରଭୁ, ଏଇ ନନ୍ଦ ତନୁଜ କିଙ୍କର ପତିତ ମା ବିଷମ ଭବାମୃଦୁ, ଏ ଯେଉଁ ଶ୍ଳୋକକୁ ମହାପ୍ରଭୁ କାହିଁକି କହିଛନ୍ତି, ଭକ୍ତିବିନୋଦ ଠାକୁର ତାଙ୍କ ଟୀକାରେ କହୁଛନ୍ତି, ନନୁ କିଂ ସଂସାର ଦୁଃଖଂ ନ ଆଲୋଚନୀୟ ସାଧକନେ ସାଧକେନ ଇତି ଆଶଙ୍କ୍ୟ ଆହ. କ'ଣ ସାଧକଙ୍କ ପକ୍ଷରେ ଏଠିକାର ଗଲେ, ନନୁ କିଂ ସଂସାର ଦୁଃଖଂ ନ ଆଲୋଚନୀୟ ସାଧକେନ, କ'ଣ ଭକ୍ତ ସାଧକଙ୍କ ଦ୍ୱାରା ସଂସାର ଦୁଃଖ କ'ଣ ଆଲୋଚନୀୟ ନୁହଁ କି? ସଂସାର ଦୁଃଖ କ'ଣ ଆଲୋଚନୀୟ ନୁହଁ କି? ଏଇଥିପାଇଁ ଏ ଶ୍ଳୋକ କହିଛନ୍ତି, କାରଣ ସଂସାର ଦୁଃଖ ବିଷୟ ତ ପୂର୍ବ ଶ୍ଳୋକରେ ଆମେ ପୂର୍ବ ଶ୍ଳୋକରେ କ'ଣ ଥିଲା କି, ଧନ ଜନ ସୁନ୍ଦରୀ କବିତା ଏସବୁ ଦରକାର ନାହିଁ, ମୁଁ ଅହେତୁକି ଭକ୍ତି କେବଳ ଜନ୍ମ ଜନ୍ମ ଧରି ମୁଁ ଚାହୁଁଛି,
ତ ସଂସାର ଦୁଃଖ କ'ଣ ଆଲୋଚନା ହେବନି କି? ଭକ୍ତମାନେ କ'ଣ ଆଲୋଚନା କରିବେନି କି? ସେଇଥିପାଇଁ କହୁଛନ୍ତି ଏଇ ଶ୍ଳୋକ, ଅର୍ଥାତ୍ ମୁଁ ସଂସାର ଦୁଃଖରେ ଦୁଃଖୀ, ସେଇଥିପାଇଁ ଶ୍ଳୋକରେ ନିବେଦନ କରୁଛନ୍ତି। କେମିତି ଦୁଃଖୀ କହିଲେ, ହେ ନନ୍ଦତନୁଜ, ପ୍ରଥମେ କହିଲେ ନା ଐ ନନ୍ଦତନୁଜ କିଙ୍କରଂ, ମୁଁ ହେଉଛି କିଙ୍କର। କିଙ୍କର ମାନେ ମୁଁ ହେଉଛି ଆପଣଙ୍କ ନିତ୍ୟ ସେବକ। ଭକ୍ତିମ ଠାକୁର କହିଲେ, ହେ ନନ୍ଦତନୁଜ ଅହଂ ବସ୍ତୁ ବିଚାରତ ତବ ନିତ୍ୟ କିଙ୍କର। ବସ୍ତୁ ବିଚାରତ, ବସ୍ତୁତଃ ମୁଁ ହେଉଛି ଆପଣଙ୍କର ନିତ୍ୟ କିଙ୍କର, ମୁଁ ହେଉଛି ନିତ୍ୟ ଦାସ ଆପଣଙ୍କର। ଏଇଟା ବା ଜୀବର ସ୍ୱରୂପ, ଜୀବର ସ୍ୱରୂପ ହେଉଛି କୃଷ୍ଣଙ୍କ ନିତ୍ୟ ଦାସ। କିନ୍ତୁ କହୁଛନ୍ତି ତାପରେ, ଅଧୁନା ନିଜ କର୍ମଦୋଷଣ ବିଷମେ ଭବସାଗରେ ପତିତ, କହିଲେ ନା ପତିତଂ ମା ବିଷମେ ଭବାମ ବୋଧଉ, ମୁଁ ଆପଣଙ୍କ ନିତ୍ୟ ଦାସ, କିନ୍ତୁ ବର୍ତ୍ତମାନ ନିଜ କର୍ମ ଯୋଗୁଁ, ବସ୍ତୁତଃ ଅଧୁନା ନିଜ କର୍ମଦୋଷେଣ ବିଷମେ ଭବସାଗରେ ପତିତ, ଭବସାଗରରେ ପତିତ ହେଇଛି। ଆଚ୍ଛା, ଭବସାଗରରେ ପତିତ ହେଇକି କଷ୍ଟ ପାଉଛି, କାହିଁକି କଷ୍ଟ ପାଉଛି, କେଉଁ କେଉଁ କାରଣରୁ କଷ୍ଟ ପାଉଛି? ଟିକାରେ ଭକ୍ତିବିନୋଦ ଠାକୁର କହୁଛନ୍ତି, ଏ ଯେଉଁ ଭବସାଗରରେ ପଡ଼ିଛି, ପଡ଼ି ଯେଉଁ କଷ୍ଟ ପାଉଛି, କାହିଁ କଷ୍ଟ ପାଉଛି? କ'ଣ ଭକ୍ତ ତାର କଷ୍ଟ କଥା କୁହେନି କି? ସେ କଷ୍ଟଟା ପାଉଛି ବୋଲି ଭକ୍ତ କହୁଛି, ମୁଁ ଆପଣଙ୍କ ପାଦ ପଦ୍ମରେ ଧୂଳି ସଦୃଶ ରହିଛି ବା ରହିବା ପାଇଁ ଚାହୁଁଛି, ମୋତେ ଆପଣ ସ୍ୱୀକାର କରନ୍ତୁ। କ'ଣ କଷ୍ଟ ପାଉଛି କହୁଛି? କାମକ୍ରୋଧାଦି ବହୁ ଶତ୍ରୁ ତାଡ଼ିତ, ଭବସାଗରରେ ପଡ଼ିଛି ଜୀବର ଏଇଟା ଭାବ, ମାନେ ମହାପୁର ଏଇଟା କହୁଛନ୍ତି, ଭକ୍ତିମ ଠାକୁର ତାଙ୍କ ଟିକାରେ ଏଇଟା ଆଲୋଚନା କରିଛନ୍ତି, ଜୀବ ଏଭଳି କହିବା ଆବଶ୍ୟକ। କାମକ୍ରୋଧାଦି ବହୁ ଶତ୍ରୁ ତାଡ଼ିତ, କାମକ୍ରୋଧାଦି ବହୁ ଶତ୍ରୁଙ୍କ ଦ୍ୱାରା ମୁଁ ତାଡ଼ନା ପାଇଛି। ଆଉ ଦେଖୁନାହାନ୍ତି ଜୀବର ସ୍ୱରୂପ ବର୍ତ୍ତମାନ କ'ଣ ବିକୃତ ଅବସ୍ଥାରେ, ହଁ ଏଇ ଅବସ୍ଥାରେ ପଡ଼ିଛି ନା, କ'ଣ ଗୋଟେ ସ୍ମେଲ୍ ହେଉଛି, ସେଇ ଫ୍ୟାନ୍ ଗରମ ହେଲା ସ୍ମେଲ୍ ହେଉଛି, କେଉଁଟା ସେଇଟା କାମକ୍ରୋଧାଦି ବହୁ ଶତ୍ରୁ ତାଡ଼ିତ, ବହୁ ଶତ୍ରୁମାନଙ୍କ ଦ୍ୱାରା ମୁଁ ତାଡ଼ିତ ହେଇକି ରହିଛି। ଶତ୍ରୁ କିଏ? ସେଥିପାଇଁ ଆମର ତ ରିପୁ କୁହାଯାଇଛି ନା, ଷଡ଼ରିପୁ, ଷଡ଼ରିପୁ ହେଉଛନ୍ତି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏ ଷଡ଼ରିପୁଙ୍କ ଦ୍ୱାରା ମୁଁ ତାଡ଼ିତ ହେଉଛି, ତାଡ଼ିତ ହେଇକି ରହିଛି ସମସ୍ତେ। ପ୍ରତି ଜୀବର ସ୍ଥିତି ହେଲା ଏହା, କିନ୍ତୁ ସମସ୍ତଙ୍କର ଉପଲବ୍ଧିର ବିଷୟ ନାହିଁ ଏଇଟା, ସମସ୍ତେ ଏଇଟା କ'ଣ ଉପଲବ୍ଧି କରିପାରନ୍ତି ନା? ସମସ୍ତେ ଏଇଟା କରିପାରନ୍ତିନି, ଖୁବ୍ କମ୍ ସମୟ ସେଇଟା ଉପଲବ୍ଧି ପାଇଁ କ'ଣ ସହାୟକ ହେଇଥାଏ ପରିବେଶ ତାକୁ, ସେଭଳି ଖୁବ୍ କମ୍ ସମୟ ପାଇଁ ସୁଯୋଗ ଦେଇଥାନ୍ତି, କିନ୍ତୁ ମାୟା ପୁଣି ତାଙ୍କୁ ଆଚ୍ଛାଦିତ କରିଦିଏ, ତାଙ୍କ ଉପରେ ପରଦା ପୁଣି ଢାଙ୍କିଦିଏ, ସେ ବୁଝିପାରନ୍ତି ନାହିଁ। ଆଚ୍ଛା, କାମକ୍ରୋଧାଦି ବହୁ ଶତ୍ରୁ ତାଡ଼ିତ, ଆଉ କ'ଣ, ଦୁରାଶା ଦୁଶ୍ଚିନ୍ତା ତରଙ୍ଗ ପ୍ରପୀଡ଼ିତ, ଦୁରାଶା ଦୁଶ୍ଚିନ୍ତା ବିଷୟ ଭୋଗର ଯେଉଁ ଦୁରାଶା, ବିଶ୍ୱଭୋଗ ପାଇଁ ଯେଉଁ ଦୁରାଶା, ଗୀତାରେ ଭଗବାନ କହିନାହାନ୍ତି ମୋଘା ଆଶା ମୋଘ କର୍ମଣା ମୋଘ ଚେତ ମୋଘ ଜ୍ଞାନ ବିଚେତସ, ଏ ଦୁରାଶା, ଜୀବ ଯେତେ ଆଶା ପୋଷଣ କରୁଛି ଏସବୁ ଦୁରାଶା ନା? ଦେଖୁନାହାନ୍ତି ଜୀବର ଯେତେ ଆଶା ପୋଷଣ ହେଉଛି କ'ଣ ପାଇଁ? ଗୋଟେ ସାଧାରଣ କଥା, ସାଧାରଣ ଉତ୍ତର କ'ଣ ତାର ହେଇପାରେ? ଜୀବର ଯେତେ ଆଶା ପୋଷଣ ହେଉଛି ସେ ଭିତରେ ଦୁଇଟି ଆଶା ହେଉଛି କ'ଣ ମୁଖ୍ୟ, ଗୋଟେ ହେଉଛି ସକାରାତ୍ମକ, ଗୋଟେ ହେଉଛି ନକାରାତ୍ମକ। ନକାରାତ୍ମକ ଆଶା କ'ଣ ଜୀବର? ଜୀବର ନକାରାତ୍ମକ ଆଶା ହେଉଛି ମାନେ ଯେଉଁଟାକି ଭୟାବହ ବନ୍ଧନ କାରଣ, ସେଇଟା ହେଉଛି ଭୋଗ ବୃଦ୍ଧି ଜନିତ ଆଶା, ମାନେ ଭୋଗ ଭୋଗ କରିବାର ଆଶା, ଭକ୍ତା ହେବାର ଆଶା। ଦେଖୁନାହାନ୍ତି ସେ ଯାହା କରୁଛି, ଜୀବ ଯାହା ବି କରୁଛି ନିଜେ ଭୋଗ କରିବା ଆଶା ନା? ଯେଉଁ ଯେଉଁ କର୍ମ କରୁଛି, ଯେଉଁ ଯେଉଁ ଯୋଜନା କରୁଛି, ଯାହା ତାର ଆଶା ରହିଛି କେବଳ ଭୋଗିବାର ଆଶା, ଏଇଟା ହେଲା ନକାରାତ୍ମକ। ସକାରାତ୍ମକ ଆଶା କ'ଣ? ସକାରାତ୍ମକ ଆଶା ହେଉଛି ଭଗବାନଙ୍କ ସେବାରେ ନିଯୁକ୍ତ ହେବା ଆଶା, ମୁଁ ଭଗବାନ ପାଇଁ ଏଇଟା କରିବି, ଏହା କରିବି, ସେୟା କରିବି, ସେୟା କରିବି, ଭଗବାନଙ୍କ ସେବା ପାଇଁ ସବୁ ଯୋଜନା ଯାହା କରିବ ସେ ଯେଉଁ ଆଶା କରିବ ସେଇଟା ହେଉଛି ନକାରାତ୍ମକ ଆଶା, ଏ ସରି ସକାରାତ୍ମକ ଆଶା। ତ ଏଇଠି କହୁଛନ୍ତି ଦୁରାଶା, ଦୁରାଶା ହେଉଛି ଏହା ମୋଘ ଆଶା ମୋଘ କର୍ମଣା ମୋଘ ଜ୍ଞାନ ବିଷୟ ଦଶ, ବିମୋଘ ଆଶା, ଜୀବର ଯେତେ ଆଶା, ଆଚ୍ଛା ଜୀବର ସବୁ ଆଶା କ'ଣ ପୂରଣ ହେଉଛି ନା ହେବନି? ଜୀବର ସମସ୍ତ ଆଶା ପୂର୍ଣ୍ଣ ହେବନି, କାଳ ତାକୁ ଭାଙ୍ଗିବ, ଭଗବାନ କପିଳଦେବ କହିଛନ୍ତି। ଜୀବ ଯେଉଁ ଯେଉଁ ଆଶା ପୋଷଣ କରୁଛି ଭଗବାନ କାଳ ରୂପରେ ସେଇ ସେଇ ଆଶାକୁ ଆସି ଭାଙ୍ଗି ଦିଅନ୍ତି, ସେଇ ସେଇ ଯୋଜନାକୁ ଭାଙ୍ଗି ଦିଅନ୍ତି। ଆଉ ସେ ଶ୍ଳୋକ ବହୁତ ସୁନ୍ଦର ଶ୍ଳୋକ, ଜଂ ଜମର୍ଥମ ଉପାଦତେ ଦୁଃଖେ ନ ସୁଖ ହେ ତବେ ତଂ ତଂ ଧୁନୋତି ଭଗବାନ ପୁମାନ ଶୋଚତି ଯତ୍କୃତେ। ଜଂ ଜମର୍ଥମ ଉପାଦତେ ଦୁଃଖେ ନ ସୁଖ ହେ ତବେ, ସେ ଯେଉଁ ଯେଉଁ ଯୋଜନା କରୁଛି, ଦୁଃଖ କରୁଛି, ପରିଶ୍ରମ କରୁଛି, କଷ୍ଟ କରୁଛି, ସୁଖ ହେ ତବେ, ସୁଖ ପାଇବା ପାଇଁ, ତଂ ତଂ ଧୁନୋତି ଭଗବାନ, ସେଇ ସେ ଯୋଜନାକୁ ଭଗବାନ ଭାଙ୍ଗି ଦେଉଛନ୍ତି। ତାମାନେ କ'ଣ ଭଗବାନ ଶତ୍ରୁ କି? ନା, ଭଗବାନ ଶତ୍ରୁ ନୁହନ୍ତି, କାଳ, କାଳ ରୂପରେ ଆସି ଭଗବାନ ସବୁ ଭାଙ୍ଗିଦେବେ। କାହିଁ ଭାଙ୍ଗିଦେବେ? ଯଦି ତା ଯୋଜନାଟା ସବୁ ସଫଳ ହେଇଯିବ ତାହେଲେ ତା କର୍ମଫଳଟା ଭୋଗିବ କିଏ? ଜୀବ ଯେଉଁ ଯୋଜନା କରୁଛି, ଆମେ ଯେଉଁ ଯୋଜନା କରୁଛେ, ହଜାର ଯୋଜନା କରୁଛେ ଭଗବାନଙ୍କ ସେବା ଛାଡ଼ିକି ଭୋଗ ପାଇଁ, ଜୀବର ଯେଉଁ ଭୋଗ ଯୋଜନା ଯାହା କିଛି ରହିଛି, ଭୋଗ ପାଇଁ ଯାହା ସବୁ ଆଶା ରହିଛି, ସେ ଯାହା ସବୁ ଯୋଜନା କରୁଛି, ଯଦି ସବୁକିଛି ଫଳବତୀ ହେଇଯିବ ତାହେଲେ କର୍ମଫଳ ତ ସେ ଭୋଗିବନି, ସେ ତ କ'ଣ ଭଗବାନଙ୍କ ନିୟମରୁ ବାହାରକୁ ଚାଲିଯିବ। ସେଥିପାଇଁ କାଳ ସବୁ ଯୋଜନା ଭାଙ୍ଗିଦେବ। ତ ଏଇଟା ହେଉଛି ଦୁରାଶା। ସେଥିପାଇଁ ଭଗବାନଙ୍କ ପାଇଁ ଯେଉଁ ଯୋଜନା କରାଯାଏ ସେଇଟା ହେଉଛି ସଦାଶା, ଭଗବାନଙ୍କ ପାଇଁ, ଭଗବାନଙ୍କ ସେବା ପାଇଁ, ଯେ ଯେତେ ସେବା ରହିଛି, ଯାହା ରହିଛି ସାଧନ ଭଜନ ପାଇଁ, ଏସବୁ ଯେଉଁ ଆଶା କରାଯାଏ ସେଇଟା ହେଉଛି ସଦାଶା, ନଚେତ ଦୁରାଶା। ଦୁରାଶା ରହିଲେ କ'ଣ ହେବ? ଯିବ କଷ୍ଟ ପାଇବ। ସଦାଶା ରହିଲେ କ'ଣ? ଉତ୍ସାହ ବଢ଼ିବ। ଏସବୁ ବହୁତ ସୂକ୍ଷ୍ମ ସିଦ୍ଧାନ୍ତ। ଦୁରାଶା ରହିଲେ ଜୀବର କ'ଣ ହେବ? କଷ୍ଟ ପାଇବ। କାହିଁକି? ଆଶା ଯଦି ପୂର୍ଣ୍ଣ ନହେଲା କଷ୍ଟ ପାଇବ। ସଦାଶା ରହିଲେ ତାର ଉତ୍ସାହ ବଢ଼ିବ। ସଦାଶା ଭଗବାନ ସେବା ପାଇଁ, ମୁଁ ଏଇଟା କରିବି, ସେଇଟା କରିବି, ସେ ଯେଉଁ ସଦାଶା, ଗୋଟେ ସଦିଚ୍ଛା ଯାହାକୁ କୁହାଯାଏ, ଭଗବାନ ସେବା ପାଇଁ ଯଦି ସେ ପ୍ରୟାସ ହେଉଛି, ସେଇଟା ସଫଳ ନ ହେଉ କିନ୍ତୁ ସେ ଉତ୍ସାହ ଭାଙ୍ଗିବନି, ଉତ୍ସାହଚ୍ୟୁତ ହେବନି, ଉତ୍ସାହଟା ବଢ଼ିବ। ଭଗବାନ ପାଇଁ ମୁଁ କରିବି ନା, ଏଇ ବିଚାରଟା ଯଦି ରହୁଛି, ଉତ୍ସାହ ଯଦି କମ୍ ବଢ଼ୁନଥାନ୍ତା ତାହେଲେ 70 ବର୍ଷ ବୟସରେ ପ୍ରଭୁବାଦ କେମିତି ପ୍ରଚାର କରିଥିଲେ କୁହନ୍ତୁ? ସମଗ୍ର ବିଶ୍ୱରେ ପ୍ରଭୁବାଦ ଯାହା କରିଛନ୍ତି କାହା ପାଇଁ କରୁଥିଲେ କି? କୃଷ୍ଣ ପାଇଁ କରୁଥିଲେ ନା, କୃଷ୍ଣଙ୍କ ସେବା ପାଇଁ, କୃଷ୍ଣଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ, ମହାପ୍ରଭୁଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ପ୍ରଭୁବାଦ ସମର୍ପିତ ହୋଇଥିଲେ। ସେ କ'ଣ କେବେ ହତୋତ୍ସାହିତ ହେଉଥିଲେ? କେତେ ବାଧା ବିଘ୍ନ, କେତେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଆମର, ଆମେ ଟିକିଏ ସମସ୍ୟା ଆସିଲେ ଆମେ ଭାଙ୍ଗି ପଡ଼ୁଛେ, ଏଇଟା ଆମ ସ୍ଥିତି। କାହିଁକି? ବା ବୋଧ ଯିବ, ଏଇଟା ଆମର ହେବ, କାରଣ ଆମର ଦୁରାଶା, ଆମର ସତ ଆଶା ନାହିଁ, ସଦିଚ୍ଛା ନାହିଁ, ଭଗବାନ ସେବା ପାଇଁ ଆମେ ସମ୍ପୂର୍ଣ୍ଣ ସମର୍ପିତ ହେଇନି। ଏ ସବୁ ସିଦ୍ଧାନ୍ତ, ଆମେ ସମ୍ପୂର୍ଣ୍ଣ ସମର୍ପିତ ହେଇନି। ଯଦି ଜଣେ ସମ୍ପୂର୍ଣ୍ଣ ସମର୍ପିତ ହେଇଯିବ, ଯେତେ ସମସ୍ୟା ଆସୁ ଯାହା ଆସୁ ସେ ସହିକି ଚାଲିଯିବାକୁ, ଭଗବାନ ସେବା ପାଇଁ ସେ ସମର୍ପିତ ହେଲା ନା। ତାମାନେ ଆମେ ଆମେ କେଉଁଠି ବିଚାର କରିନେବା ଉଚିତ? ସମସ୍ତେ ଆମ ସ୍ଥିତି ହେଲା ସେୟା। ସେଥିପାଇଁ ତ ଶିକ୍ଷାଷ୍ଟକମ୍, ଶିକ୍ଷା ମହାପୁରୁଷ ଶିକ୍ଷା ଦେଇଛନ୍ତି ଜୀବକୁ ଶୃଙ୍ଖଳିତ କରିବା ପାଇଁ। ଏଇଟା ବାରମ୍ବାର ମୁଁ ସେ କଥା କହୁଛି, କାରଣ ଆଜି ବହୁ ଜିନିଷ ମୁଁ ଶୁଣିଲି ବିଭିନ୍ନ ସୂତ୍ରରୁ। ପ୍ରାୟ ସମସ୍ତେ କେହି କେହି ଭାବୁତ ହେଇପାରନ୍ତି ଆମେ ଦୋଷ ଦେଖାଉଛୁ, ନାହିଁ ଦୋଷ ଦେଖାଉନୁ ଆମେ, ଏଇଟା ହେଉଛି ଆମର କ'ଣ ଶୃଙ୍ଖଳିତ ହେବା ପାଇଁ ମହାପୁରୁଷ ଯାହା କହିଛନ୍ତି ସେଇଟା ଆମେ ଆଲୋଚନା କରୁଛେ, ଏଇଟା ଦୋଷ ନାହିଁ। ଯଦି ଆମେ ଦୋଷ ବୋଲି ଭାବୁଛେ ସେଇଟା, ଯଦି ଆମେ ଭାବୁଛେ ସେଇଟା ଆମକୁ ସେ ଦୋଷ ସୂଚନା ଦିଆଯାଉଛି, ତାହେଲେ ସ୍ୱୀକାର କରିନେବା ଉଚିତ। ଠିକ୍ ଅଛି, ଆମର ଦୋଷ ଅଛି ବୋଲି ଆମକୁ ଜଣେ କହୁଛି ନା, ଏଇଟା ବୁଝିନେବା ଉଚିତ। ଯଦି ଜଣେ ଏଇଭଳି ବିଚାର କରିବ ତାହେଲେ ସେ ଶୃଙ୍ଖଳିତ ହେବ, ମୁଁ ଚୋରି କରିଛି, ମୋତେ ଯଦି ଜଣେ ଚୋର ବୋଲି କହୁଛି ତାହେଲେ ମୁଁ କ୍ରୋଧ କରିବି କାହିଁକି? ମୁଁ ଯଦି କ୍ରୋଧ କରିବି ତାହେଲେ ସେ ବୃତ୍ତିକୁ ତ ମୁଁ ଛାଡ଼ିପାରିବିନି ନା। ମୁଁ ଯଦି ତାକୁ ସ୍ୱୀକାର କରିନେବି ତାହେଲେ ସେ ବୃତ୍ତିଟା ଧୀରେ ଧୀରେ କମିବ ନା। ମୁଁ ଯଦି କ୍ରୋଧ ପ୍ରକାଶ କରିବି, କାହିଁକି ମୋତେ କାହିଁକି ଚୋର କହୁଛୁ, ତାମାନେ ସେ ବୃତ୍ତିକୁ ମୁଁ ଛାଡ଼ିପାରିବିନି, ଶୃଙ୍ଖଳ ଦେଇପାରିବିନି। ଭଜନ ପରାୟଣ ବ୍ୟକ୍ତି ଏଇଟା ବିଚାର କରିବା ଉଚିତ। ଯେଉଁମାନେ ଭଜନରେ ଠିକ୍ସେ ଭଜନ କରୁନାହାନ୍ତି ସେମାନେ ଏଇଟା ବୁଝିପାରିବିନି। ଦୋଷ ଦିଆଯିବନି, କିନ୍ତୁ ଆମେ ନିଜକୁ ଶୃଙ୍ଖଳିତ କରିବା ପାଇଁ ସବୁ ଆଲୋଚନା କରୁଛେ। କାରଣ ଦୁରାଶା ଶବ୍ଦରେ ଆମେ ଶୁଣିଥିଲେ, ଏ ଦୁରାଶା ଯୋଗୁଁ ବ୍ୟକ୍ତି କଷ୍ଟ ପାଏ। ଦେଖନ୍ତୁ ଭକ୍ତିମ ଠାକୁର ସେ କହୁଛନ୍ତି ଦୁରାଶା, ଏବଂ ତାପରେ କହୁଛନ୍ତି ଦୁରାଶାରୁ କ'ଣ ହୁଏ, ଦୁଶ୍ଚିନ୍ତା। କେତେ ସବୁ ତର୍ଜମା କରିବି ଆଚାର୍ଯ୍ୟ ତର୍ଜମା କ'ଣ ଆସେ ତାଙ୍କ ପାଖରେ ତ ଏଇଟା କ'ଣ ସ୍ପଣ୍ଟାନିୟସ୍ଲି ପୁରା ଆସେ ସେସବୁ ଜିନିଷ ଗୁଡ଼ା ଭଗବାନ ତାଙ୍କ ଦ୍ୱାରା ସେଗୁଡ଼ା ପ୍ରକଟ କରିଛନ୍ତି ନା, ସେ ଜିନିଷକୁ ଭଗବାନ ତାଙ୍କ ଦ୍ୱାରା ହିଁ ପ୍ରକଟ କରିଛନ୍ତି ସବୁ। ଦୁରାଶା ଦୁଶ୍ଚିନ୍ତା ତରଙ୍ଗ ପ୍ରପୀଡ଼ିତ, ବିଷୟ ଭୋଗର ଯେଉଁ ଦୁରାଶା, ସେ ଦୁରାଶାରୁ କ'ଣ ଆସେ ଦୁଶ୍ଚିନ୍ତା, ସୁଚିନ୍ତା ଆସିବନି, ଦୁଶ୍ଚିନ୍ତା ଖରାପ ଚିନ୍ତା ଆସିବ, ମନ ଠିକ ରହିବନି, ଦୁଶ୍ଚିନ୍ତା। ଦୁଶ୍ଚିନ୍ତା ବିଷୟରେ ତ ସମସ୍ତେ ଜାଣିଛନ୍ତି, ଆଉ କ'ଣ ତାକୁ ଆଉ ବ୍ୟାଖ୍ୟା କରାଯିବ, କ'ଣ ଯାହାର ଦୁରାଶା ରହିଛି ସେ ଦୁଶ୍ଚିନ୍ତାର ବଶବର୍ତ୍ତୀ ହବ। ଦେଖନ୍ତୁ, ଯାହାର ସଦିଚ୍ଛା ସଦାଶା ଅଛି ଭଗବାନଙ୍କ ସେବା ପାଇଁ, ଇଏ ଅଛି ସିଏ ଚାଲିବ। ମାନୁଛି ଆଜିକାଲିର ପରିସ୍ଥିତି ପରିବେଶ ଆମ ପାଇଁ କେତେ ଦୂର ଅନୁକୂଳ କେତେ ଦୂର ପ୍ରତିକୂଳ ପ୍ରତ୍ୟେକ ସାଧକ ଜାଣନ୍ତି, କିନ୍ତୁ ଭଗବାନ ପାଖରେ ସମର୍ପିତ ହେଇକି ଯଦି ଭଗବାନଙ୍କ ସେବା ପାଇଁ ଭଗବାନଙ୍କ ପାଇଁ ଯଦି ଭଗବାନଙ୍କ ପ୍ରୀତ୍ୟର୍ଥ ଯଦି ଆମେ କିଛି କରିବା ପାଇଁ ଚାହୁଁଛେ, ତାହେଲେ ଆମର ଚିନ୍ତା ଦୁଶ୍ଚିନ୍ତା ହେବନି, ସେଇଟା ସୁଚିନ୍ତା ହେବ। ନଚେତ୍ ନଚେତ୍ କ'ଣ ହେବ କହୁଛନ୍ତି ଭକ୍ତିମନ ଠାକୁର, ଦୁରାଶା ଦୁଶ୍ଚିନ୍ତା ତରଙ୍ଗ ପ୍ରପୀଡ଼ିତ, ବିଷୟଭୋଗର ଯେଉଁ ଦୁରାଶା ଏବଂ ଦୁଶ୍ଚିନ୍ତାର ଅସହନୀୟ ତରଙ୍ଗରେ ମୁଁ ପ୍ରପୀଡ଼ିତ ହେଉଛି, ଭକ୍ତିମନ ଠାକୁର କହୁଛନ୍ତି। ଏଇ ଯେଉଁ ଭବାମ ବୋଧ ଶବ୍ଦକୁ ବ୍ୟାଖ୍ୟା କରୁଛନ୍ତି, ବିଷମେ ପତିତଂ ମା ବିଷମେ ଭବାମ ବୋଧ, ଏହାର ବ୍ୟାଖ୍ୟା, ବିଷମ ଭବସାଗରରେ ପଡ଼ିକି ମୁଁ କଷ୍ଟ ପାଉଛି, କିନ୍ତୁ ମୋର ସ୍ୱରୂପ ହେଉଛି ମୁଁ ନିତ୍ୟ ଦାସ, ସ୍ୱରୂପକୁ ଭୁଲିକି ପଡ଼ିଛି ଜଗତରେ, କହିଲେ ନା କିଙ୍କର, ମୁଁ ଆପଣଙ୍କର କିଙ୍କର। ଆଚ୍ଛା, ନିଜ କର୍ମ କେତେଟା ପଏଣ୍ଟ ଦେଖନ୍ତୁ, ପ୍ରଥମ ହେଲେ ମୁଁ ହେଲି ଆପଣଙ୍କର ଦାସ, ବସ୍ତୁତଃ ମୁଁ ହେଲି ଆପଣଙ୍କ ଦାସ, କିନ୍ତୁ ଅଧୁନା ନିଜ କର୍ମଦୋଷେଣ ବିଷମେ ଭବସାଗରରେ ପତିତ, ବର୍ତ୍ତମାନ ନିଜ କର୍ମଦୋଷରୁ ଭବସାଗରରେ ପଡ଼ିଛି। ଆଚ୍ଛା, ଭବସାଗରରେ ପଡ଼ିକି କ'ଣ ହେଇଛି, କାମକ୍ରୋଧ ଆଦି ବହୁ ଶତ୍ରୁ ତାଡ଼ିତ, ଭବସାଗରରେ ପଡ଼ିକି କାମକ୍ରୋଧ ଆଦି ବହୁ ଶତ୍ରୁଙ୍କ ଦ୍ୱାରା ମୁଁ ତାଡ଼ିତ ହେଇଛି, ହେଇଛି ନାହିଁ ହେଉଛି ବି। ଆଚ୍ଛା, ଆଉ ଦୁରାଶା ଦୁଶ୍ଚିନ୍ତା ତରଙ୍ଗ ପ୍ରପୀଡ଼ିତ, ସାଗରରେ ପଡ଼ିଛି ନା, ସାଗରରେ ତରଙ୍ଗ ଆସିବ କି ନାହିଁ, ଏ ଦୁରାଶା ଆଉ ଦୁଶ୍ଚିନ୍ତାର ତରଙ୍ଗ ଦ୍ୱାରା ମୁଁ ଆହୁରି କଷ୍ଟ ପାଉଛି, ସେ କଥା କହୁଛନ୍ତି, ତରଙ୍ଗ ଦ୍ୱାରା ପୀଡ଼ିତ ହେଉଛି। ଆଚ୍ଛା, ସେ ତରଙ୍ଗକୁ ପୁଣି ବାୟୁ ସପୋର୍ଟ କରୁଛି, ବାୟୁ କ'ଣ କହୁଛନ୍ତି, କୁସଙ୍ଗ ପ୍ରବଳ ବାୟୁ ନା ପ୍ରଚାଳିତ, ପ୍ରବଳ ବାୟୁ ପୁଣି ତାକୁ ସପୋର୍ଟ କରୁଛି, ଦେଖୁନାହାନ୍ତି କେତେ ସୁନ୍ଦର ସିଦ୍ଧାନ୍ତ ଭକ୍ତିମନ ଠାକୁରଙ୍କର, କୁସଙ୍ଗ ପ୍ରବଳ ବାୟୁ ନା ପ୍ରଚାଳିତ, କୁସଙ୍ଗ ରୂପକ ପ୍ରବଳ ବାୟୁ, ଜୀବନ ଅବସ୍ଥା କ'ଣ ହବ ଦେଖନ୍ତୁ, ମାନେ ଆମ ସ୍ଥିତି ଏଇଟା, ଜୀବନ ଅବସ୍ଥା ମାନେ କ'ଣ ଆମ ସ୍ଥିତି ଏଇଟା, କୁସଙ୍ଗ ରୂପକ ବାୟୁ ସାହାଯ୍ୟ କରୁଛି, ତାହେଲେ ଆଉ ସୁଖ ପାଇବ ନା ଜୀବ, ଆମେ ତ ସେଇଥିପାଇଁ କଷ୍ଟ ପାଉଛେ। ଏଇଥିପାଇଁ ଏତାଦୃଶାୟାଂ କଦାଚିତ୍ କର୍ମ ଜ୍ଞାନ ଯୋଗ ତପସ୍ୟାଦି ତୃଣଗୁଚ୍ଛା ଭାସମାନ ଦୃଶ୍ୟନ୍ତେ, ଏତାଦୃଶାୟା ଏଇଭଳି ଦଶାରେ, ଏଇଭଳି ଦଶା ମାନେ ଯେଉଁ ଚାରିଟା ପଏଣ୍ଟ ଆମେ ଶୁଣିଲେ, କର୍ମ ଦୋଷରେ ଭବସାଗରରେ ପଡ଼ିଛି, କାମକ୍ରୋଧ ଆଦି ଶତ୍ରୁମାନଙ୍କ ଦ୍ୱାରା ତାଡ଼ିତ ହେଉଛି, ଏବଂ ଦୁରାଶା ଦୁଶ୍ଚିନ୍ତା ରୂପକ ତରଙ୍ଗ ଦ୍ୱାରା ବି ପୀଡ଼ିତ ହେଉଛି, ଏବଂ କୁସଙ୍ଗ ରୂପକ ପ୍ରବଳ ବାୟୁ ଦ୍ୱାରା ମଧ୍ୟ କ'ଣ ପ୍ରବାହିତ ହେଇକି ଆଗକୁ ଆଗକୁ ଯାଉଛି। ଏଇଭଳି ଅବସ୍ଥାରେ ଏତାଦୃଶାୟାଂ ଏଭଳି ଦଶାରେ କଦାଚିତ୍ କେବେ କେବେ କ'ଣ କରୁଛି ନା, କର୍ମ ଜ୍ଞାନ ଯୋଗ ତପସ୍ୟାଦି ତୃଣଗୁଚ୍ଛା ଭାସମାନ ଦୃଶ୍ୟନ୍ତେ, କେବେ କେବେ ସେ ସମୁଦ୍ରରେ ପଡ଼ିଛି ନା, ଭବସାଗରରେ ଭବସମୁଦ୍ରରେ ପଡ଼ିଛି, ଏ ଭବସାଗରରେ ବେଳେବେଳେ ତୃଣଗୁଚ୍ଛ ଭଳି ସବୁ ଦେଖାଯାଉଛି, ତୃଣଗୁଚ୍ଛକୁ ଧରି ଓଡ଼ିଆରେ କଥା ଅଛି ନା, ବୁଡ଼ି ଯାଉଥିବା ସମୟରେ କୁଟାକ୍ଷକୁ ମଧ୍ୟ ଯିବା ଆଶା କରିବା ପାଇଁ ଇଚ୍ଛା କରେ, ବୁଡ଼ି ଯାଉଥିବା ବ୍ୟକ୍ତି କୁଟାକ୍ଷକୁ ମଧ୍ୟ ଧରିକି ବଞ୍ଚିବା ପାଇଁ ବିଚାର କରେ, ଇଚ୍ଛା କରେ ବା ପ୍ରୟାସ କରେ, କିନ୍ତୁ ମୁଁ ଯେଉଁ ଭବସାଗରରେ ପଡ଼ିଛି ସେଠି କୁଟାକ୍ଷ ନାହିଁ, ପୁରା ତୃଣଗୁଚ୍ଛ, ପୁରା ଗୋଛା ଗୋଛା ତୃଣ ବି ଦେଖାଯାଉଛି, ମୁଁ ତାକୁ ଧରିକି କ'ଣ ବଞ୍ଚିବା ପାଇଁ ଚାହୁଁଛି, କି ସୁନ୍ଦର ରଚନା ଦେଖନ୍ତୁ, ତାକୁ ଧରି ମୁଁ ବଞ୍ଚିବା ପାଇଁ ଚାହୁଁଛି ବା କ'ଣ ପାରିବା ପାଇଁ ଚାହୁଁଛି, ସେ ଯେଉଁ ତୃଣଗୁଚ୍ଛ ଗୁଡ଼ାକ କ'ଣ, କର୍ମ ଜ୍ଞାନ ଯୋଗ ତପସ୍ୟା ଆଦି ଯାହା ସବୁ ରହିଲେ, ଆଉ ଜୀବ ଜୀବ ଏଇଭଳି ଅବସ୍ଥାରେ ପଡ଼ିଛି ନା ନାହିଁ, ଦେଖୁନାହାନ୍ତି ଜୀବର ସ୍ୱରୂପଟା ଏଇଟା କି ନାହିଁ, ଜୀବ ଏଇଭଳି ଅବସ୍ଥାରେ ପଡ଼ିଛି, ଧରୁଛି କାହାକୁ, କିଏ କର୍ମକୁ ଧରିଛି, କିଏ ଜ୍ଞାନକୁ ଧରିଛି, ପଡ଼ିଛନ୍ତି କେଉଁଠି ଭବସାଗରରେ, ଭଜନ ଗାନ କରୁନାହାନ୍ତି, ଭବସାଗର ତାରଣ କାରଣ ହେ ରବି ନନ୍ଦନ ଖଣ୍ଡନ ଗଞ୍ଜନ ହେ, ହଁ ଯାହା ବି ହଉ ସେଠି କହିବା ତାତ୍ପର୍ଯ୍ୟ ଭବସାଗର, ଭବସାଗର ପଡ଼ିକି ସମସ୍ତେ ଚିତ୍କାର କରୁଛନ୍ତି, ଆଚ୍ଛା ଭବସାଗରରେ ପଡ଼ି ଚିତ୍କାର କରୁଛନ୍ତି କ'ଣ ପାଇଁ, ଉଦ୍ଧାର ପାଇବା ପାଇଁ, ପ୍ରକୃତ ଚିତ୍କାରଟା ଉଦ୍ଧାର ପାଇବା ପାଇଁ, କିନ୍ତୁ ସେମାନେ ଉଦ୍ଧାର ପାଇବାର ବାଟଟା ଜାଣିନାହାନ୍ତି, ସେ ଯେଉଁ ତୃଣଗୁଚ୍ଛ ପଡ଼ିଛି ସାଗର ଭିତରେ ତାକୁ ଧରିକି ଉଦ୍ଧାର ହେବା ପାଇଁ ବିଚାର କରୁଛନ୍ତି, ସେଟା ହେଉଛି କର୍ମ ଜ୍ଞାନ ଯୋଗ ତପସ୍ୟା ଏସବୁ ଯାହା ରହିଲେ, ଯେମିତି କାଲି ପ୍ରଶ୍ନ ପଚାରୁଥିଲେ ଯୋଗ କରାଯିବ କି ନାହିଁ, ଭକ୍ତମାନେ ଯୋଗ କରିବେ କି ନାହିଁ, ଭକ୍ତମାନେ ଯୋଗ କରିବେ କି ନାହିଁ ସେଟା ଆଗରୁ ପୂର୍ବରୁ ଆଲୋଚନା ହେଇଥିଲା ନା, ଭକ୍ତ ଭକ୍ତି କରିବା ଆବଶ୍ୟକ, ଆମେ ସେ ସ୍ଥିତିକୁ ଯାଇନେ ମାନୁଛେ, ତେଣୁ ସେସବୁ ଜିନିଷଗୁଡ଼ାକ କ'ଣ ଆମକୁ ଗୋଟେ ଗୋଟେ କ'ଣ ଭରସା ଲାଗୁଛି, ହଁ ଏଇଟାକୁ ଧରିଲେ ମୁଁ ପାରି ହେଇଯିବି, ଏ ତୃଣଗୁଚ୍ଛକୁ ଧରିଲେ ପାରି ହେଇଯିବି, ତୃଣଗୁଚ୍ଛକୁ ଧରିକି ସମୁଦ୍ରରେ କେମିତି ପାରିହବା, ପାରିହବା କି, ସେ ସମୁଦ୍ରରେ ପାରିହବା ପାଇଁ କ'ଣ ଦରକାର, ଭେଳା ଦରକାର, ଭେଳା ଯେଉଁ କୁହାଯାଏ, ଭେଳା ମାନେ କ'ଣ ନାବକ, ଭେଳା ହେଲେ ଚଳିବ, ନୌକା ପ୍ଲବ, ସେଥିପାଇଁ ତ ପ୍ଲବ ବୋଲି କୁହାହେଇଛି ନା ଭାଗବତରେ, ଗୁରୁକର୍ଣ୍ଣ ଧାରମ ସେ ଶ୍ଲୋକ କ'ଣ, ହଁ ନୃଦେହ ମାଧ୍ୟମ ଶ୍ଲୋଭଂ ସୁକଳ୍ପଂ, ତାପରେ ନା ଆଉ ଗୋଟେ ମାୟାନୁକୂଲ ନମସ୍ୱତିରିତ ପୁମାନ ଭବାବ୍ଧି ନତରେ ସ୍ୱାତ୍ମା, ସେ କହୁଛନ୍ତି ଏତାଦୃଶାୟନ୍ କଦାଚିତ୍ କର୍ମ ଜ୍ଞାନ ଯୋଗ ତପସ୍ୟାଦି ତୃଣଗୁଚ୍ଛା ଭାସମାନ ପ୍ରତ୍ୟ ଦୃଶ୍ୟନ୍ତେ, ଏଇଭଳି ଅବସ୍ଥାରେ ମୁଁ ପଢ଼ିଛି ସେ ସମୁଦ୍ର ଭିତରେ ପୁଣି କୌଣସି ସ୍ଥାନରେ କ'ଣ ଏସବୁ ତୃଣଗୁଚ୍ଛ ସବୁ ଦେଖାଯାଉଛି, ମାନେ ଗୁଛା ଗୁଛା ସବୁ ତୃଣ ଭାସୁଛନ୍ତି ଦେଖାଯାଉଛି, ସେଟା କର୍ମ ଜ୍ଞାନ ଯୋଗ ତପସ୍ୟା ଏସବୁ ଯାଇଛି, ତାକୁ ଧରିକି ମୁଁ ପାରିବା ପାଇଁ ଚାହୁଁଛି, ତ ତାହେଲେ ଏଠୁ କ'ଣ ପାରି ହେଇପାରିବି, ଏ କେବଳ କଷ୍ଟ ହିଁ ମିଳୁଛି, ଦେଖୁନାହାନ୍ତି ମହାପୁରୁଷ ସେକଥାଇଁ କହିଲେ, ମହାପୁରୁଙ୍କ ଭାବଟା ଯାହା କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେକଥାଇଁ କହୁଛନ୍ତି, ତୋମାର ନିତ୍ୟ ଦାସ ମୁଇ ତୋମା ପାସରିଆ, ତୋମାର ନିତ୍ୟ ଦାସ ମୁଇ ତୋମା ପାସରିଆ, ପଡ଼ିଆଛ ଭବାର୍ଣ୍ଣ ବେ ମାୟାବଦ୍ଧ ହୈୟା, ପଡ଼ିଆଛ ଭବାର୍ଣ୍ଣ ବେ ମାୟାବଦ୍ଧ ହୈୟା, ଚେତନ ଚେତନ ତ ଅନ୍ତିଲୀଳା, ଏଇ ଶ୍ରୀଖ୍ରୀଷ୍ଟଙ୍କର ଯୋଉ ବର୍ଣ୍ଣନା ଅଛି କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯାହା କହିଛନ୍ତି ଠିକ ଏଇ ଭାବ, କହିଲେ ନା ମୁଁ ହେଉଛି ଆପଣଙ୍କର ଦାସ, ଅଇ ନନ୍ଦ ତନୁଜ କିଙ୍କରମ, ହେ ନନ୍ଦ ତନୁଜ, ହେ କୃଷ୍ଣ ମୁଁ ହେଉଛି ଆପଣଙ୍କ ଦାସ, କିନ୍ତୁ ତୁମାର ନିତ୍ୟ ଦାସ ମୁଇଁ ତୁମା ପାସରିଆ, ମୁଁ ଆପଣଙ୍କ ନିତ୍ୟ ଦାସ କିନ୍ତୁ ଆପଣଙ୍କୁ ଭୁଲି ଯାଇଛି, ଭୁଲି କ'ଣ ହେଇଛି, ପଡ଼ିଆଛ ଭବାନବେ ମାୟାବଦ୍ଧ ହୟା, ଭବାନବରେ ଏଇ ପତିତଙ୍କ ବିଷମେ ଭବାମ ବୋଧ, ଭବାନବରେ ପଡ଼ିଛି, କାହିଁକି ପଡ଼ିଛି ନା ମାୟାବଦ୍ଧ ହୟା, ମାୟାବଦ୍ଧ ହୟାର ଦୁଇଟି ଅର୍ଥ, ଗୋଟେ ହେଉଛି ମାୟାର କ'ଣ ମାୟା କର୍ତ୍ତୃକ ସଂସାର ଆବଦ୍ଧ ହେଇକି, ମାୟା ଦ୍ୱାରା ଆବଦ୍ଧ ହେଇକି ପଡ଼ିଛି, ଦ୍ୱିତୀୟ ହେଉଛି ମାଇକ ଉପାଧିକୁ ଅଙ୍ଗୀକାର କରି, ମାଇକ ଉପାଧି ମୁଁ ପୁରୁଷ ମୁଁ ନାରୀ ମୁଁ ଏହା ମୁଁ ସେୟା ମୁଁ ଅଫିସର ମୁଁ କଲେକ୍ଟର, ଏଇ ଯେଉଁ ମାଇକ ଉପାଧି ନା ଗୁଡ଼ାକ ଏଗୁଡ଼ା କ'ଣ ଅଛି, ଆତ୍ମା ପୁରୁଷ ନା ନାରୀ, ପ୍ରଥମେ ଏଇଟା ବିଚାର କରନ୍ତୁ, ତାପରେ ତ ଅଲଗା ଡେଜିନେସନ ଯାହା ରହିଲେ, ଆତ୍ମା ତ ଭଗବାନଙ୍କର ଅଂଶ, ଆତ୍ମା ତ ଭଗବାନଙ୍କ ସେବକ, ଆମେ ଆତ୍ମଦୃଷ୍ଟିରୁ ଦେଖିପାରୁନି, ଆମେ ବିଚାର କରୁଛେ ଆମ ପୁରୁଷ ନାରୀ, ଏ ଶରୀର ଅଭିମାନଟା ରହିଲା ମାନେ ତ ଶରୀର ପ୍ରତି ଆସକ୍ତି ରହିବ ଆଉ, ତାମାନେ ଆମେ କେଉଁ ସ୍ଥିତିରେ ଅଛେ ବିଚାର କରିନେବା ଉଚିତ, ତେଣୁ ପଡ଼ିଆଛ ଭବାର ନବେ, ଭବାର ନବେ ଏ ସଂସାର ସାଗର ବିଶ୍ୱ ବିଷୟ ସଂସାର ସାଗରରେ ପଡ଼ିକି କ'ଣ ହେଉଛି, କେବଳ ଦୁଃଖ ହିଁ ଭୋଗୁଛି, ଆଜିବ କାହିଁକି ଦୁଃଖ ଭୋଗୁଛି, ଦେଖୁନାହାନ୍ତି ଏଠାରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେଉଁ କହୁଛନ୍ତି ମହାପ୍ରଭୁଙ୍କର ଭାବଟା ଠିକ୍, ସେ କଥା ସନାତନ ଗୋସ୍ୱାମୀଙ୍କୁ ମହାପ୍ରଭୁ ନିଜେ ଶିକ୍ଷା ଦେଇନାହାନ୍ତି କି, ସନାତନ ଗୋସ୍ୱାମୀ ମହାପ୍ରଭୁ ଶିକ୍ଷା ଦେଇନାହାନ୍ତି, କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ ଅତୈବ ମାୟା ତାରେ ଦେହ ସଂସାର ଆଦି ଦୁଃଖ। କୃଷ୍ଣ ଭୁଲିକି ଜୀବ ଅନାଦି କାଳରୁ ବହିର୍ମୁଖ ହେଇକି ରହିଛି ନା, ଆଉ ଦେଖୁନାହାନ୍ତି ତୋମାର ନିତ୍ୟ ଦାସ ମୁଇଁ ତୋମା ପାସରିଆ, ଆଉ ଆପଣଙ୍କୁ ଭୁଲି ଯାଇଛି ବୋଲି କଷ୍ଟ ପାଉଛି। ମହାପ୍ରଭୁ ନିଜେ ବି କହିଲେ ଅନାଦି ବହିର୍ମୁଖ ଅତୈବ ମାୟା ତାରେ ଦେହ ସଂସାର ଦୁଃଖ। କୃଷ୍ଣଙ୍କୁ ଭୁଲି ଯାଇଛି ଅର୍ଥାତ୍ ମୁଁ ହେଉଛି କୃଷ୍ଣଙ୍କ ନିତ୍ୟ ଦାସ, ସୁତରାଂ ଦାସତ୍ଵ ହେଉଛି ମୋର କର୍ତ୍ତବ୍ୟ, କିନ୍ତୁ ସେଇଟା ଭୁଲି ଯାଇଛି ଅର୍ଥାତ୍ କୃଷ୍ଣଙ୍କର ଦାସତ୍ଵ ଭାବକୁ ସେ ଭୁଲି ଯାଇଛି। କୃଷ୍ଣଙ୍କର ଦାସତ୍ଵ ଭାବକୁ ସେ ଭୁଲିଛି, ଭୁଲିକି କ'ଣ କରିଛି ଏ ମାୟାକୁ ଅଙ୍ଗୀକାର କରିଛି, ମାୟାକୁ ଉପାଧିକୁ ଅଙ୍ଗୀକାର କରି ମାୟାର ଦାସତ୍ଵ ନିଜକୁ ମାୟାର ଦାସତ୍ଵ ସ୍ୱୀକାର କରିଥିବା ହେତୁ କଷ୍ଟ ପାଉଛି, ଦୁଃଖ ପାଉଛି। କିଏ ଦୁଃଖ ଦେଉଛି? ତ୍ରିତାପ ଦୁଃଖ ଦେଉଛି, ସେ ତ୍ରିତାପ ଦୁଃଖ ଦ୍ୱାରା ଦୁଃଖିତ ହେଉଛି। ମାନେ ଏଇଟା କାହା ସ୍ଥିତି? ଏ ଆମ ସ୍ଥିତି, ଇଏ ପ୍ରତି ବ୍ୟକ୍ତିଙ୍କ ପାଇଁ ଆମ ସମସ୍ତଙ୍କ ସ୍ଥିତି ହେଉଛି ଏଇଟା। ଏହାପରେ ବହୁତ ସୁନ୍ଦର ସିଦ୍ଧାନ୍ତ ରହିଛି, ଯିବ ଯଦି ଏଇଟା କ'ଣ ବୁଝିଯିବ, ସେ ବୁଝିଗଲା ମାନେ ମୁଁ ହେଉଛି କୃଷ୍ଣଙ୍କ ଦାସ, ସେ ବୁଝିଲା ମାନେ କ'ଣ ହେବ? ଆମେ ବୁଝିଛେ କିନ୍ତୁ 100% କ'ଣ ବୁଝିଛେ ଆମେ? ଦେଖିବା କହିଲେ ଦେଖି, ଆମେ 100% କ'ଣ ବୁଝିଛେ ଆମେ କୃଷ୍ଣଙ୍କ ଦାସ ବୋଲି? ଆମେ ଯଦି 100% ବୁଝିଯାଆନ୍ତେ ତାହେଲେ ଆମର ସ୍ୱସୁଖ ବାସନା କିଛି ବି ରହନ୍ତାନି। ଆମେ ବୁଝିନେ, ବୁଝିଛେ ମନା ନାହିଁ କିନ୍ତୁ ସମ୍ପୂର୍ଣ୍ଣ ବୁଝିନେ, ଯେମିତି ଆଚାର୍ଯ୍ୟମାନେ ଆମର ବୁଝିଛନ୍ତି। କୃଷ୍ଣଙ୍କ ଦାସ ଯଦି ଦାସ ତ ଆଉ ଦାସର କ'ଣ ମାଲିକାନା ଅଛି ନା? ଆମେ ଯଦି କୃଷ୍ଣଙ୍କ ଦାସ ଆଉ ମାଲିକାନା ଅଛି ନା? ଆମେ ଯଦି ଦାସ ଆମର ପୁଣି ଦାସ କେମିତି ରହିବେ କହୁନା? ଆମେ ଯଦି କୃଷ୍ଣଙ୍କ ଦାସ ତାହେଲେ ଦାସ ହିସାବରେ କ'ଣ ଆମେ ଡିମାଣ୍ଡ କରିବା ନା ଆମକୁ ଏଇ ସେବାଟା ଦିଆଯାଉ? ଦାସ ଯେଉଁ ସେବା ଦିଆହେବ କରାଯିବ, ତାମାନେ ଆମେ ବିଚାର କରୁନା ଉଚିତ ଆମେ କେଉଁ ସ୍ଥିତିରେ ଅଛେ। ମୁଁ ମୋ ପାଇଁ ବି କହୁଛି, ମୁଁ କହୁଛି ମାନେ ଭାବନ୍ତୁନି ଯେ ମୁଁ ୟାଠୁ ଉର୍ଦ୍ଧ୍ୱରେ, ନା ନା ନା, ମୁଁ ବି ସେ ଭିତରେ ଅଛି, ଆମେ ସମସ୍ତେ ସେ ଭିତରେ ଅଛି। ଆମେ ସେ ଦାସତ୍ଵ ଭାବଟାକୁ ଯଦି ସ୍ୱୀକାର କରୁଥାନ୍ତେ ବା ବୁଝିପାରୁଥାନ୍ତେ ସବୁ ସମୟରେ ତାହେଲେ ଯେଉଁ ସମୟ ଦିଆହେବ ତ ଆମେ କରିପାରନ୍ତେ ଦାସ ବା। ଯେମିତି ଗୋଟେ ବିଚାର କରନ୍ତି ପୋଲିସ ବା ଟ୍ରାଫିକ ପୋଲିସ, ସେ ଆମର ଜଣେ ଭକ୍ତ ଅଛନ୍ତି କଟକରେ, ସେ ବର୍ତ୍ତମାନ ତ ଚେଞ୍ଜ ହେଲେଣି, ତାଙ୍କ ଡ୍ୟୁଟି ଯେଉଁଠି ପଠା ହେବ ସେ ସେଠିକି ଯିବେ, ସେ ଜାଗାରେ ଯାଇକି ଡ୍ୟୁଟି କରିବେ। ଦେଖୁନାହାନ୍ତି ଆମର ସେୟା ନା, ଯେତେବେଳେ ଯାହା କୁହା ହେବ ସେଟା କରିବାକୁ ପଡ଼ିବ, ମୁଁ କାହିଁକି ଏତେ କରିବି ଇଏ କରିବି? ତ କହିବା ତାତ୍ପର୍ଯ୍ୟ ଏଇ ଭାବଟା କାହିଁକି ଆସୁଛି, ତାର ବି କାରଣ ଅଛି। ଜଣେ ଦାସତ୍ଵ ଭାବ ସ୍ୱୀକାର କରିକି ତ ଆଶ୍ରମକୁ ଆସିଛି ନା, ଏସବୁ ମୁଁ ଖୋଲିକି କହୁଛି ଏଇଥିପାଇଁ, କାରଣ ଏଗୁଡ଼ା କେହି କୁହନ୍ତିନି ଖୋଲିକି, ଖୋଲିକି କହୁଛି ବୋଲି ବି ସମସ୍ୟା ହେଉଛି ମୁଁ ଜାଣୁଛି, ଖୋଲିକି କହିଲା ମାନେ ସମସ୍ୟା ହେଇଯାଉଛି। ଆରେ ଏଇଟା ଶିକ୍ଷାଷ୍ଟକମ ବା, ଏଇଟା କ'ଣ ଲୀଳାଷ୍ଟକମ କି? ଏଇଟା ଶିକ୍ଷାଷ୍ଟକମ, ଶିକ୍ଷା ଜୀବମାନଙ୍କ ପାଇଁ ଶିକ୍ଷା, ସାଧୁମାନଙ୍କ ପାଇଁ ଶିକ୍ଷା। ଆମର କାହିଁକି ସେ ଦାସତ୍ଵ ଭାବ ଆସୁନି ଜୀବର? କାହିଁକି ସେ ଦାସତ୍ଵ ଭାବରେ ଆମେ ସ୍ଥିର ହୋଇପାରୁନେ? କାରଣ ଆମେ ପୂର୍ବ ପିଢ଼ିମାନଙ୍କୁ ଦେଖୁଛେ, ସେମାନେ ସେ ଦାସତ୍ଵ ଭାବ ରହୁନି, ଏଇଟା ହେଉଛି ସତ୍ୟ। ଯଦି ସେମାନଙ୍କ ସେ ଦାସତ୍ଵ ଭାବ ରହିଥାନ୍ତା, ସେମାନେ ଯଦି ସେଇ କ'ଣ ଭାବଟା ବଦଳି ନଥାନ୍ତା ତାହେଲେ ଅନ୍ୟମାନେ କେମିତି ବଦଳିଯିବ? ବର୍ତ୍ତମାନ ହେଇଛି ସେୟା, ବର୍ତ୍ତମାନ ଏଇ ବହୁତ ଗମ୍ଭୀର ବିଷୟ, ଏଇଟା କହିବା ବି ମୁସ୍କିଲ ଆଜିକା ସ୍ଥିତିରେ। ଯିଏ କହିଲା ସିଏ ମଲା, ପାଟି ଖୋଲିଲେ ମଲ ଗୋଟେ କଥା ଅଛି, ଜାଣିଛ ନା, ପାଟି ଖୋଲିଲେ ମଲ ଗୋଟେ ଗପ ଅଛି। ସେଇଥିପାଇଁ ତ ମୁଁ ବିଚାର କରୁଛି ମହାତ୍ମା ନିହ ତିନି ମାଙ୍କଡ଼ ହେବି, ଯାହା ହେଉଛି ହଉ, ତିନି ମାଙ୍କଡ଼ ହେବା ହିଁ ଠିକ୍। ତେଣୁ କ'ଣ କହୁଥିଲି ନା, ଦାସତ୍ଵ, କୃଷ୍ଣଙ୍କ ଦାସତ୍ଵକୁ ତ୍ୟାଗ କରିକି ମାୟାର ଦାସତ୍ଵକୁ ଆମେ ସ୍ୱୀକାର କରିଛେ, ସେଇଥିପାଇଁ ତ୍ରିତାପ ଦ୍ୱାରା ଦଗ୍ଧୀଭୂତ ହେଉଛେ। ତ୍ରିତାପଟା କ'ଣ କି? ତ୍ରିତାପର ଗୋଟେ କ'ଣ ବହୁତ ସୂକ୍ଷ୍ମ ଟର୍ମ ଅଛି, ଜୀବ ଯେଉଁ ତ୍ରିତାପ ଦ୍ୱାରା ଦଗ୍ଧୀଭୂତ ହେଉଛି, ତ୍ରିତାପଟା କ'ଣ କାହାକୁ ଦଗ୍ଧୀଭୂତ କରୁଛି? କାହାକୁ? ତ୍ରିତାପ ହେଉଛି ଦେହ ଆଉ ଇନ୍ଦ୍ରିୟର ତାପ, ତ୍ରିତାପଟା ଆତ୍ମାକୁ ଦଗ୍ଧୀଭୂତ କରେ ନା, ତ୍ରିତାପ ଦେହ ଆଉ ଇନ୍ଦ୍ରିୟକୁ ଦଗ୍ଧୀଭୂତ କରାଏ। କିନ୍ତୁ ଜୀବ ତ ଦେହ ଆଉ ଇନ୍ଦ୍ରିୟର ଅତୀତ, ଆମେ ମାନୁଛେ ଆମେ ଏ ବା ଉନ୍ନତ ସ୍ଥିତି ଯେଉଁ ଆଲୋଚନା କରାଯାଉଛି ଏଇଠି ତ ଏତିକି ଆଲୋଚନା ହେଉଛି, ୟା ପର ଶ୍ଳୋକ ତ କିଛି ବୁଝି ହିଁ ହେବନି, ଦେଖିବା ପର ଶ୍ଳୋକ କ'ଣ ଅଛି। ସେଇଥିପାଇଁ ମୁଁ ବିଚାର କରିଛି ଶିକ୍ଷାଷ୍ଟକ ଆସନ୍ତାକାଲି ସରିବ, ଆଜି ଏ ଶ୍ଳୋକ ଆସନ୍ତାକାଲି ତିନିଟା ଶ୍ଳୋକ ଆପଣ ଶୁଣିବେନି କି, ବସିକି ଶୁଣିବେ କ'ଣ ବୁଝିବେ ଦେଖିବା, ଆଲୋଚନା ହେବ ସେଠିକା କୁହାଯିବ, ଦେଖିବା କେତେ ଦୂର ବୁଝି ହେବ ଆମର, ଆମର କେତେ ଦୂର ଆମେ ବୁଝିପାରିବା ତାକୁ, ବୁଝିପାରିବାନି କାହିଁକି ଆମେ ସେ ସ୍ଥିତିରେ ନାହେଁ ନା, ଆମେ ତ ଏ ସ୍ଥିତିକୁ ବୁଝିପାରୁନା ଆଉ, ଏଇଟା କେମିତି ଏଇଟା ବୁଝିପାରୁଛ ନା, କୃଷ୍ଣଙ୍କ ଦାସତ୍ୱ ଭାବଟା କେମିତି, ଏଇଟା କ'ଣ ରହିହେବ ସବୁ ସମୟରେ, ରହିପାରିବା ନା, ଆମ ଶରୀର ଅଛି, ଆମେ ଆମ ଏଇ ସ୍ଥିତି ବୁଝିପାରୁନା, ସେ ତ ପ୍ରେମର, ସେ ପ୍ରେମର ସ୍ଥିତି ସେଇଟା କେମିତି ବୁଝିବ, ମୁଁ ଆଜି ବସି ପଢ଼ୁଥିଲି ସବୁ ଦେଖିଲେ ସବୁ ତିନି ଦଶ ଲୋକର ସବୁ ଟୀକା ପଢ଼ିଲି ଆଜି ବସିକି, ଟିକେ ସମୟ ବାହାର କଲି ମୁଁ ନାଇଁ ପଢ଼ିବାକୁ ପଡ଼ିବ, ତିନି ଦଶ ଲୋକ ଟୀକା ପଢ଼ି ମୁଁ ଦେଖିଲି ନା ଇଏ ଆମର ଭିତରେ ପଶିବନି କିଛି, ତେଣୁ ସେ ତିନି ଯାକ ଶ୍ଳୋକ ଆସନ୍ତାକାଲି ଆଲୋଚନା ହେବ, ଆଜି ଏ ଶ୍ଳୋକଟା ଆଲୋଚନା ହେବ, ଆସନ୍ତାକାଲି ଶିକ୍ଷାଷ୍ଟକମ ସରିବ, ଆଲୋଚନା କଲେ ତ ବହୁତ ଅଛି କିନ୍ତୁ ଆମ ଆମର ସେଇଟା ଅଧିକାର ନାହିଁ, ଆମେ ତାକୁ ବୁଝିପାରିବାନି, ଆମେ ତ ଏ ଜିନିଷ ବୁଝିବା ଆବଶ୍ୟକ ଆମର କାହିଁକି, କାରଣ ଆମେ ସିଦ୍ଧାନ୍ତ ବୁଝିବା ଉଚିତ, ତିନିଟା ସିଦ୍ଧାନ୍ତ ଅଛି ନା ଶିକ୍ଷାଷ୍ଟକମରେ, କ'ଣ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ, ଏ ସମ୍ବନ୍ଧ ଅଭିଧେୟ ଆମେ ବୁଝିବା ଉଚିତ, ପ୍ରୟୋଜନ ବୁଝିପାରିବେ, ପ୍ରୟୋଜନଟା ବା କୃଷ୍ଣ ପ୍ରେମ, ଆଉ ପ୍ରେମଟା କେମିତି ଆମେ ଜାଣିଛେ କି, ଆଉ ଜାଣିନେ ତ ବର୍ଣ୍ଣନା କରିବା କ'ଣ, ସମ୍ବନ୍ଧ ଅଭିଧେୟ କମସେ କମ ବୁଝି ହେବ, ଯଦି ଆମେ ସେ ସ୍ଥିତିରେ ବି ନାହିଁ କିନ୍ତୁ ବୁଝିହେବ, ପ୍ରେମଟା ବୁଝିଲେ ମଧ୍ୟ ସେଇଟା କିଛି ମାନେ କ'ଣ ଶୁଣିଲେ କିଛି ବୁଝି ହେବନି, କ'ଣ କହୁନାହାନ୍ତି ସେ ଯେଉଁ ଭାବ ସବୁ ରହିଛି, ସେ ଭାବ ଆସନ୍ତାକାଲି ଶୁଣିବା। ତ କ'ଣ କହୁଥିଲି, ତ୍ରିତାପ, ହଁ ତ୍ରିତାପ, ଦେହ ଆଉ ଇନ୍ଦ୍ରିୟର ଅଭିନିବେଶ ନ ରହିଲେ ଜୀବକୁ ଏ ତ୍ରିତାପ ଦଗ୍ଧୀଭୂତ କରିପାରିବ ନାହିଁ, ଜୀବ ତ୍ରିତାପ ଦ୍ୱାରା ଦଗ୍ଧୀଭୂତ ହେଉଛି କାହିଁକି, ଦେହ ଆଉ ଇନ୍ଦ୍ରିୟର ଯେଉଁ ଅଭିନିବେଶଟା ରହିଛି ସେ ଅଭିନିବେଶ ଯୋଗୁଁ ତ୍ରିତାପ ଦ୍ୱାରା ସେ ଦଗ୍ଧୀଭୂତ ହେଉଛି, ତାମାନେ ଆମ ସ୍ଥିତି ହେଲା ସେ ଆମେ ତ୍ରିତାପରେ ଯେଉଁ ଦଗ୍ଧୀଭୂତ ହେଉଛେ ଦେହ ଆଉ ଇନ୍ଦ୍ରିୟର ଅଭିନିବେଶ ଯୋଗୁଁ, ଯଦି ଶୁଦ୍ଧ କ'ଣ ସ୍ଥିତିରେ ରହିବ, ସେ ଦେହ ବିଚାର କରିବନି, ସ୍ୱର ବିଚାର କରିବନି, ସେ ଆତ୍ମସ୍ଥିତିରେ ରହିବ, ସେ ସମୟରେ ତାକୁ ତ୍ରିତା ବାଧା ଦେବନି। ଦେଖୁନାହାନ୍ତି ଆମ ଆମ ଆଚାର୍ଯ୍ୟମାନ ଲୀଳା ଦେଖୁନାହାନ୍ତି, ପ୍ରତିଦିନ ସନାତନ ଗୋସ୍ୱାମୀ ପରିକ୍ରମା କରୁଥିଲେ, ଆମେ ପ୍ରତିଦିନ କରିପାରିବା ନା ଆଜିକା ସ୍ଥିତିରେ, ଅଛନ୍ତି କିଛି ଭକ୍ତ କରୁଛନ୍ତି ସେମାନେ ପଡ଼ିଗଲାଣି ସେଭଳି ଢାଞ୍ଚାରେ, କିନ୍ତୁ ଦେଖନ୍ତୁ ଆମର ଆଚ୍ଛା କାଲି ନା ପରଦିନ ଆମର ସେ କଥା ଆଲୋଚନା ହେଉଥିଲା, ନନ୍ଦକୁମାର ମୁଁ ସେ କଥା କହୁଥିଲି, ଆମ ତାଙ୍କ ରୁମ୍ରେ ଆଲୋଚନା ହେଉଥିଲା ଯେ କେମିତି ରହୁଥିଲେ ଆଚାର୍ଯ୍ୟମାନେ, ରଘୁନାଥ ଦାସ ଗୋସ୍ୱାମୀ ଗୋଟେ ଦନା ମାଠା ପିଇକି ରହିଯାଆନ୍ତି ଦିନସାରା, କେମିତି ରହୁଥିଲେ, ଆମେ ରହିପାରିବା ନା, ରହିପାରିବାନି ଆମେ, ଆମର ତ ରହିପାରିବା କି ନପାରିବା ସେ ତ ଅଲଗା କଥା, ଆଗେ ବିଚାର ଆସିବ ସୁଖୀ ଯିବି ରେ ବାପା ମରିଯିବି ଆଉ ହେବନି, ଆଗେ ବିଚାରଟା ଆସିବ, ରହିପାରିବ ଚେଷ୍ଟା କରି ଦେଖ, ଦେଖୁନାହାନ୍ତି ଆମ ମନ ସପୋର୍ଟ କରୁନି, ସେଠି ଆମ ମନ ଆଗେ ସପୋର୍ଟ କରିବନି, ଆମେ ଆଉ କ'ଣ ଇନ୍ଦ୍ରିୟ ମାନେ ଊର୍ଦ୍ଧ୍ୱକୁ ଯିବା, ଦେହ ଇନ୍ଦ୍ରିୟର ଊର୍ଦ୍ଧ୍ୱକୁ କେମିତି ଯିବା, ଯାଇପାରିବାନି, ତେଣୁ ଏ ଅଭିନିବେଶ ଯାହାର ଅଛି ତାକୁ କଷ୍ଟ, ଏ ତ୍ରିତାପ କଷ୍ଟ ଦିଏ। ତ ମହାପ୍ରଭୁଙ୍କର ଏଇ ଯେଉଁ ଭାବ, ପ୍ରଭୁ ମୁଁ ଆପଣଙ୍କ ଦାସ ନିତ୍ୟ ଦାସ, କିନ୍ତୁ ପଡ଼ିଯାଇଛି ଭବସାଗରରେ, କାହିଁକି ନିଜ ଦୋଷରୁ ପଡ଼ିଛି, ନିଜ କର୍ମ ଫଳରୁ ପଡ଼ିଛି, ଜୟ ଶ୍ରୀ ଶ୍ରୀ ଗୌରୀ ତୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ତେଣୁ ଜୀବ ଯେଉଁ ତ୍ରିତାପ ଦ୍ୱାରା ଦଗ୍ଧୀଭୂତ ହେଉଛି ଦେହ ଆଉ ଇନ୍ଦ୍ରିୟର ଅଭିନିବେଶ ହେତୁ, ଯେତେବେଳେ ଦେହ ଆଉ ଇନ୍ଦ୍ରିୟର ଅଭିନିବେଶ ରହିବନି ସେ ସମୟରେ ତା'ର ତ୍ରିତାପ ଦ୍ୱାରା ସେ ଦଗ୍ଧୀଭୂତ ହେବନି। ସ୍ୱର ପାଇଁ ଚିନ୍ତା କରିବେନି, ଦେଖୁନାହାନ୍ତି ଆମର ହରିଦାସ ଠାକୁର ଯେଉଁଠି ଭଜନ କରୁଥିଲେ ସେ ଗୁମ୍ଫା ଭିତରେ, ଯେଉଁଠି ଭଜନ କରୁଥିଲେ ସେଠି କିଏ ଥିଲେ, ବିରାଟ ବଡ଼ ସର୍ପ ରହିଥିଲେ। ଆଚ୍ଛା ଆମେ ଗୋଟେ ସର୍ପ ଥିବା ପାଖ ଗୃହ ଭିତରେ ଗୋଟେ ଘର ଭିତରେ ରହିପାରିବା ନା, ଏମିତି କେତେ ସମୟ ରହିବା ଦେଖିବା କହିଲେ, ତାକୁ ଦେଖିଲେ ହିଁ ଭୟ ଲାଗିବ, ଦେହ ଜ୍ଞାନ ନାହିଁ। ମାନୁଛେ ସେମାନଙ୍କ ସ୍ଥିତି ଆମେ ଯାଇପାରିବାନି, କିନ୍ତୁ କମସେ କମ୍ ଦାସତ୍ୱ ଭାବକୁ ବୃଦ୍ଧି କରାଇବା ଉଚିତ ଆମ ପାଇଁ ଶିକ୍ଷା ଏତିକି, ଦାସତ୍ୱ ଭାବକୁ ବୃଦ୍ଧି କରିବା ଉଚିତ ସବୁ ସମୟରେ ମନରେ ସେଇଟା ଆଣିବା ଉଚିତ। ଆଉ ଜୀବ ଆମର ଅବସ୍ଥାଟା କ'ଣ କି, ଦୁଇ ପ୍ରକାର ଜୀବ ଅଛନ୍ତି ନା, ମହାପ୍ରଭୁଙ୍କ ଶିକ୍ଷା ସନାତନ ଗୋସ୍ୱାମୀ ସେ କଥା କହିଛନ୍ତି, ଦୁଇ ପ୍ରକାର ଜୀବ ଅଛନ୍ତି। ଦୁଇ ପ୍ରକାର ଜୀବ କ'ଣ, ନିତ୍ୟବଦ୍ଧ କୃଷ୍ଣ ହୈତେ ନିତ୍ୟ ବହିର୍ମୁଖ, ନିତ୍ୟବଦ୍ଧ କୃଷ୍ଣ ହୈତେ ନିତ୍ୟ ବହିର୍ମୁଖ, ନିତ୍ୟ ସଂସାରୀ ଭୁଞ୍ଜେ ନରକାଦି ଦୁଃଖ, ନିତ୍ୟ ସଂସାରୀ ଭୁଞ୍ଜେ ନରକାଦି ଦୁଃଖ। ଏ ଦୁଇ ପ୍ରକାର ଜୀବ ରହିଲେ, ଜଣେ ହେଉଛନ୍ତି ନିତ୍ୟବଦ୍ଧ, ଆଉ ଜଣେ ହେଉଛନ୍ତି ନିତ୍ୟମୁକ୍ତ। ନିତ୍ୟବଦ୍ଧ ମାନେ ମାୟାବଦ୍ଧ, ଆମେ ଆମେ କେଉଁ କାଟେଗୋରୀ ଯିବା, ନିତ୍ୟବଦ୍ଧ ଆମେ ବଦ୍ଧ ଅବସ୍ଥାରେ ପଡ଼ିଛେ ନା, ଆଉ ଜଣେ ହେଉଛନ୍ତି ନିତ୍ୟମୁକ୍ତ। ନିତ୍ୟମୁକ୍ତ କେ ମାନେ ତା ପୂର୍ବ କହିଛି, ନିତ୍ୟମୁକ୍ତ ନିତ୍ୟ କୃଷ୍ଣ ଚରଣେ ଉନ୍ମୁଖ, ନିତ୍ୟମୁକ୍ତ ମାନେ ନିତ୍ୟ କୃଷ୍ଣଙ୍କ ଚରଣରେ ସେମାନେ ଉନ୍ମୁଖ ହୋଇକି ରହିବେ, ସେମାନେ ହେଉଛନ୍ତି କୃଷ୍ଣ ପାରିଷଦ। କୃଷ୍ଣ ପାରିଷଦ ନାମ ଭୁଞ୍ଜେ ସେବା ସୁଖ, କୃଷ୍ଣ ପାରିଷଦ ସେମାନେ ନିତ୍ୟମୁକ୍ତ, ସେମାନେ ସେମାନେ ସୁଖ ପାଆନ୍ତି। କେଉଁ ସୁଖ ପାଆନ୍ତି, ସେବା ସୁଖ, ଭୁଞ୍ଜେ ସେବା ସୁଖ, ସେବାର ସୁଖ ପାଆନ୍ତି। ଆମେ ସେବାର ସୁଖ ପାଇଁ ଆମେ ସେ କାମନା ବି ଆସିବା ବହୁତ କଷ୍ଟ, ଆମେ ଦେହ ସୁଖ ପାଇଁ ହିଁ ବିଚାର କରିବା, କାହିଁକି ଆମେ ବଦ୍ଧ ବା ନିତ୍ୟବଦ୍ଧ, ନିତ୍ୟବଦ୍ଧ କୃଷ୍ଣ ହେଇତେ ନିତ୍ୟ ବହିର୍ମୁଖ। ଆଚ୍ଛା ତାର ପରିଣତି କ'ଣ ନା, ନିତ୍ୟ ସଂସାରୀ ଭୁଞ୍ଜେ ନରକାଦି ଦୁଃଖ, ସେଥିରେ ନିତ୍ୟ ନରକ ଦୁଃଖ ଭୋଗୁଛି। ତାପରେ କହୁଛନ୍ତି, ସେଇ ଦୋଷେ ମାୟା ପିଶାଚି ଦଣ୍ଡ କରେ ତାରେ, ଆଧ୍ୟାତ୍ମିକାଦି ତାପତ୍ରେ ଜାରି ତାରେ ମାରେ। ସେଇ ଦୋଷରୁ ମାୟା ପିଶାଚି କ'ଣ କରେ, ତାକୁ ଦଣ୍ଡ ଦିଏ, ଦଣ୍ଡ କରେ ତାରେ, ତାକୁ ଦଣ୍ଡ ଦିଏ। କିଭଳି ଦଣ୍ଡ ଦିଏ, ଏ ତିନି ପ୍ରକାର ତାପ ଦ୍ୱାରା, ଆଧ୍ୟାତ୍ମିକାଦି ତାପତ୍ରେ ଜାରି ତାରେ ମାରେ। ଆଧ୍ୟାତ୍ମିକାଦି ତାପତ୍ର ତିନିଟା ତାପ ଅଛି ନା, ନା ନା ନାଇଁ ଶ୍ରୀରାମ, ତିନି ପ୍ରକାର ତାପ ଅଛି କି ନାହିଁ, କ'ଣ କ'ଣ ତ୍ରିତାପ କ'ଣ କ'ଣ କହିଲ, ହଁ ଆଧ୍ୟାତ୍ମିକ କ'ଣ, ଆଦିଭୌତିକ କ'ଣ, ଆଦିଦୈବିକ କ'ଣ, ଆଧ୍ୟାତ୍ମିକ କ'ଣ, ଆଦିଦୈବିକ କ'ଣ, ଆଦିଭୌତିକ କ'ଣ, ଯଥା ଉଦାହରଣ ଦେଲ କ'ଣ, ଯଥା ଗୋଟେ ଉଦାହରଣ ଦିଅ କେମିତି, ସେଟା ଦେବତାମାନେ କ'ଣ କଷ୍ଟ ଦିଅନ୍ତି କି ଜୀବକୁ, ଆଉ ହଁ ବନ୍ୟା ମରୁଡ଼ି, ଅଧିକା ଗରମ ହେବା, ବର୍ଷା ହେବା, ଅଧିକା ଥଣ୍ଡା ହେବା, ଇଏ ହେଲା ଆଦିଦୈବିକ। ଆଦିଭୌତିକ, ଆଦିଭୌତିକ କ'ଣ କ'ଣ ରାଧା ବଲ୍ଲଭରୁ, ଆଦିଭୌତିକ ଦୁଃଖ କ'ଣ, ଆଦିଭୌତିକ ତ୍ରିତାପର ଗୋଟେ ତାପ, ଆଦିଭୌତିକ କ'ଣ ଗୌରାଙ୍ଗ, ଆଦିଭୌତିକ ତାପଟା କ'ଣ, ଏଇଟା ଆଗେ ଜାଣିବା ଦରକାର ନା, ଏ ସେ ତ କହିଲା ସେ ଅଲଗା ଜୀବମାନଙ୍କ ଦ୍ୱାରା ଦିଆଯାଇଥିବା କଷ୍ଟ, ଅଲଗା ଜୀବମାନେ ଯେଉଁ କଷ୍ଟ ଦିଅନ୍ତି, ଆଧ୍ୟାତ୍ମିକ, ଆଧ୍ୟାତ୍ମିକ କ'ଣ, ନିଜର ଶରୀର ଆଉ ମନର ଯେଉଁ ପ୍ରାପ୍ତ କଷ୍ଟ ଦୁଃଖ, ଏଇ ଯେଉଁ ତିନିଟା ତାପ ମାୟା ପିଶାଚି ଏହି ତିନିଟା ତାପ ଦେଇକି ତାକୁ ଦଣ୍ଡ ଦିଏ। ଜଣେ ଯଦି ଆତ୍ମସ୍ଥିତିରେ ରହିବ, ଏ ତିନିଟା ତାପ ଦ୍ୱାରା ସେ ତାପିତ ହେବନି, ମାନେ ଏଇଟା ଆମର କ'ଣ ବୁଝିବା ଉର୍ଦ୍ଧ୍ୱରେ, ସେ କେମିତି ଏଇଟା ବୁଝିପାରିବେ, କେବଳ ଭଜନ କଲେ ବୁଝିବେ। ସେଥିପାଇଁ ଭକ୍ତିନ ଠାକୁର ଏହା ଉପରେ ଭଜନ ଲେଖିଛନ୍ତି, ଆମ ଠିକ୍ ଏହି ସ୍ଥିତି, ମୁଁ ଭବସାଗରରେ ପଡ଼ି ଯେଉଁ କଷ୍ଟ ପାଉଛି, କେମିତି ଭକ୍ତିମ ଠାକୁର ରଚନା କଲେ,
ଅନାଦି କରମ ଫଳେ ପଡ଼ି ଭବାନବ ଜଳେ, ଅନାଦି କରମ ଫଳେ ପଡ଼ି ଭବାନବ ଜଳେ, ତରିବାରେ ନା ଦେଖି ଉପାୟ, ତରିବାରେ ନା ଦେଖି ଉପାୟ, ଏ ବିଷୟ ହଳା ହଳେ ଦିବାନୀ ସିହିଆ ଜଳେ, ଏ ବିଷୟ ଦିବାନୀ ସିହିଆ ଜଳେ, ମନ କଭୁ ସୁଖ ନାହିଁ ପାୟ, ମନ କହୁ ସୁଖ ନାହିଁ ପାୟ।
ଦେଖନ୍ତୁ ଭକ୍ତି ସେ ସ୍ପଷ୍ଟ ଏଇ ଭଜନ ମାଧ୍ୟମରେ ସୂଚନା ଦେଇଦେଲେ, ଅନାଦି କର୍ମ ଫଳେ, ପ୍ରଭୁ ମୁଁ ଅନାଦି କର୍ମ ଫଳରେ ପଡ଼ିଛି, ପଡ଼ି ଭବାନ ନବ ଜଳେ। ଦେଖନ୍ତୁ ଟିକାରେ ସେ ହିଁ ରଚନା କଲେ, ଭଜନରେ ସେଇଟା ହିଁ ରଚନା କରିଛନ୍ତି, ପଡ଼ି ଭବାନ ନବ ଜଳେ, ଭବସାଗରରେ ପଡ଼ିକି ତରିବାରେ ନା ଦେଖି ଉପାୟ, ତରିବାରେ ମୁଁ କୌଣସି ଉପାୟ ଦେଖିପାରୁନି, କାହିଁକି ଏ ଶ୍ଳୋକଟା ଆସିଛି ବିଚାର କରିବି, ଏ ଶ୍ଳୋକଟା କାହିଁକି ଆସିଛି, ଏଇ ସିଦ୍ଧାନ୍ତ ରହିଛି, ମୁଁ ତରିବାରେ କୌଣସି ଉପାୟ ଦେଖିପାରୁନି। ପରିଣତି କ'ଣ ନା, ଏ ବିଷୟ ହଳାହଳେ ଦିବାନିଶି ହିଆ ଜଳେ, ଏ ବିଷୟ ହଳାହଳ ଯୋଗୁଁ, ହଳାହଳ ବିଷୟର ପ୍ରଭାବ ଯୋଗୁଁ ଦିବାନିଶି ହିଆ ଜଳେ, ହିଆ ମାନେ ହୃଦୟ, ହୃଦୟ ଜଳୁଛି, ଦିବାନିଶି ହୃଦୟ ଜଳୁଛି, ଆଉ ତରିବାରେ ନା ଏ ମନ କଭୁ ସୁଖ ନାହିଁ ପାଏ, ହୃଦୟ ଯେଉଁଠି ଜଳୁଛି ଆଉ ମନ ସୁଖ ପାଇବ ନା, ପାଉନି। ଆଉ ବର୍ତ୍ତମାନ ସମସ୍ତ ଜୀବମାନଙ୍କର ଅବସ୍ଥା ହେଉଛି ଏହା, କେଉଁ ଜୀବ, କୃଷ୍ଣ ବହିର୍ମୁଖ ଜୀବ, କୃଷ୍ଣ ଉନ୍ମୁଖୀ ଜୀବଙ୍କର ଏ ଅବସ୍ଥା ନାହିଁ, କୃଷ୍ଣ ଉନ୍ମୁଖୀ ଯାହାର ଯେତେ ତୀବ୍ର ଏ ଦୁଃଖରୁ ସେ ସେତେ ନିବୃତ ହେଇଛି, କୃଷ୍ଣ ଉନ୍ମୁଖ ଯିଏ ଯେତେ ପରିମାଣରେ କୃଷ୍ଣ ଉନ୍ମୁଖ ହେଇଛି ସେ ଦୁଃଖଟା ତାର ସେତିକି ପରିମାଣରେ କମିବ, ସେ ସେତିକି ଆନନ୍ଦ ପାଇବ, ସେ ସେତିକି ସୁଖ ପାଇବ, ସେ ଭଗବାନ ଗୀତାରେ କ'ଣ କହିଲେ, ଯେ ଯଥା ମାଙ୍କର ଦିଅନ୍ତେ ତାଙ୍କ ସ୍ଥିତ ହେବ ଭଜନ, ଯିଏ ମୋ ଭାଇ ଯେମିତି ଶରଣାଗତି ଆଚରଣ କରିଛି ସେ ସେତିକି ଫଳ ପାଇବ, ମୁଁ ତାଙ୍କୁ ସେମିତି ପୁରସ୍କାର ଦେବି, ମୁଁ ତାଙ୍କୁ ସେମିତି ଭଜନ କରିବି ଭଗବାନ କହିଛନ୍ତି। ସେ କଥା ହିଁ ଭକ୍ତି ଠାକୁର କହିଲେ, ଆଚ୍ଛା ଆଉ କ'ଣ, ସେ ଅନାଦି କରମ ଫଳରେ ତ ଭବାନରେ ପଡ଼ିକି କଷ୍ଟ ପାଉଛି, ଆଉ କ'ଣ କଷ୍ଟ,
ଆଶା ପାଶ ସତ ସତ କ୍ଲେଶ ଦେୟ ବିରତ, ଆଶା ପାଶ ସତ ସତ କ୍ଲେଶ ଦେୟ ବିରତ, ପ୍ରବୃତ୍ତି ଉର୍ମିରତା ହେ ଖେଳା, କାମ କ୍ରୋଧ ଆଦି ଛୟ ବାଟ ପାଡ଼େ ଦେୟ ଭୟ, କାମ କ୍ରୋଧ ଆଦି ଛୟ ବାଟ ପାଡ଼େ ଦେୟ ଭୟ, ଅବସାନ ହୋଇଲ ଆସିବେଲା, ଅବସାନ ହୋଇଲ ଆସିବେଲା।
ସିଏ ତ କଷ୍ଟ ପାଉଛି, ପୁଣି ସେ ଆହୁରି କଷ୍ଟ ବଢ଼ୁଛି କେମିତି କହୁଛନ୍ତି, ଆଶା ପାଶ ସତ ସତ, ଆଶାର ହଜାର ହଜାର ପାଶ ପୁଣି ମୋତେ କ'ଣ କରୁଛି, କ୍ଲେଶ ଦେହ ଅବିରତ। ଆଶା ପୂର୍ବରୁ ଆମେ ଶୁଣୁଥିଲେ ନା, ଦେଖୁନାହାନ୍ତି ଟିକାରେ ସେ କଥା କହିନଥିଲେ କି, ଟିକାରେ କ'ଣ କହିଥିଲେ, ଦୁରାଶା ଦୁଶ୍ଚିନ୍ତା ତରଙ୍ଗ ପ୍ରପୀଡ଼ିତ, ଟିକାରେ ସେ କଥା କହିଥିଲେ ଭଜନରେ ଲେଖିଲେ, ଏ ଶ୍ଳୋକ ଉପରେ, ଏ ଶ୍ଳୋକ ଉପରେ ଭଜନ, ଏ ଶ୍ଳୋକର ଭଜନ ହେଉଛି ଏଇଟା, ଆଉ ଏ ଶ୍ଳୋକର ଟିକା ହେଉଛି ଏହା। ଦେଖନ୍ତୁ ସମାନ, ଦୁରାଶା ଦୁଶ୍ଚିନ୍ତା ତରଙ୍ଗ ପ୍ରପୀଡ଼ିତ, ଭଜନ କହିଲେ ଆଶା ପାଶ ସତ ସତ ବାଟ ଦେହ ଅବିରତ, ପ୍ରବୃତ୍ତି ଉର୍ମିର ତାହେ ଖେଳା, ପ୍ରବୃତ୍ତି ଉର୍ମିର ତାହେ ଖେଳା, ଏ ଯେଉଁ ଭବସାଗରରେ ନାନା ପ୍ରକାର ସବୁ ଲହଡ଼ି ଆସୁଛି ନା, ଏ ଲହଡ଼ି ସବୁ ଆସୁଛି, ସେ ଲହଡ଼ି କ'ଣ ପୁଣି ତା ଭିତରେ ପୁଣି ଭୟଙ୍କର ଜୀବମାନେ ଅଛନ୍ତି, ସେମାନେ କିଏ କାମ କ୍ରୋଧ ଆଦି ଛୟ, ସେଇଟା ଟିକାରେ କହିଛନ୍ତି ବାଟ ପାଡ଼େ ଦେହ ଭୟ, ଏସବୁ ଦସ୍ୟୁ ଭଳି ଜଳଦସ୍ୟୁ, ପାଣି ଭିତରେ ଯଦି ଦସ୍ୟୁ ଆକ୍ରମଣ କରି ଯିବ କୁଆଡ଼େ ଜଣେ, ବାହାରେ ସ୍ଥଳ ଭାଗରେ ଯଦି ଦସ୍ୟୁ ଆକ୍ରମଣ କରେ ଯିବ କୁଆଡ଼େ, ଦୌଡ଼ି ପଡ଼ିବ ବଞ୍ଚିବା ପାଇଁ ଗୋଟେ ଚେଷ୍ଟା କରିବ, ପାଣି ଭିତରେ ବୁଡ଼ି ବୁଡ଼ିବ ନା ପାଣିରେ, ଆଉ ବୁଡ଼ିଲେ ତା'ପରେ ମରିବ, ପାଣି ଭିତରେ ଯଦି ଦସ୍ୟୁ ଜଳଦସ୍ୟୁ ଆକ୍ରମଣ କରି ଯିବ କୁଆଡ଼େ, ଏମାନେ ସବୁ ଦସ୍ୟୁ, ଅବସାନ ହେଲା ଆସି ବେଳା, ଏମାନେ ସବୁ ସମୟରେ ଭୟ ସୃଷ୍ଟି କରୁଛନ୍ତି, ଏଣେ ବେଳା ମଧ୍ୟ ସମୟ ସରି ଆସିଲାଣି, ଏ ଅବସ୍ଥାରେ ପଡ଼ିକି ମୁଁ କଷ୍ଟ ପାଉଛି। ଆଚ୍ଛା ଆଉ କ'ଣ, ଆଉ କିଏ ଲୁଣ୍ଠନ କରୁଛନ୍ତି, ତାପରେ କହୁଛନ୍ତି ଜ୍ଞାନ କର୍ମ ଠକ ଦୋଇ ମୋରେ ପ୍ରତାରିଆ ଲଇ, ଜ୍ଞାନ କର୍ମ ଠଗ ଦୋଇ ଅବଶେଷେ ହେଲେ ସିନ୍ଧୁ ଜଳେ, ଅବଶେଷେ ହେଲେ ସିନ୍ଧୁ ଜଳେ, ଏହେନ ସମୟେ ବନ୍ଧୁ ତୁମି କୃଷ୍ଣ କୃପା ସିନ୍ଧୁ, ବନ୍ଧୁ ତୁମି କୃଷ୍ଣ କୃପା ସିନ୍ଧୁ, କୃପା କରି ତୋଳ ମୋରେ କୋଳେ, କୃପା କରି ତୋଳ ମୋରେ ବଳେ। ଆଉ କ'ଣ କହୁଛନ୍ତି, ଜ୍ଞାନ କର୍ମ ଠଗ ଦୁଇ ମୋରେ ପ୍ରତାରିଆ ଲଇ, ଜ୍ଞାନକର୍ମ ମଧ୍ୟ ମୋତେ ଠକି ଦେଉଛନ୍ତି। ପୂର୍ବ ଟିକାରେ କ'ଣ କହିଥିଲେ, ଭାସୁଛି ଭାସିଲା ବେଳେ ସବୁ କ'ଣ ତୃଣଗୁଚ୍ଛ ସବୁ ଭାସୁଛନ୍ତି, ଭବସାଗରରେ ପଡ଼ିକି ଉଡ଼ୁ ହେଉଛି, ତୃଣଗୁଚ୍ଛ ଗୁଡ଼ାକ ସବୁ ଭାସୁଛନ୍ତି, ତାକୁ ଧରି ମୁଁ ବଞ୍ଚିବା ପାଇଁ ଚାହୁଁଛି। ଛଡ଼ା ଦେଖୁନାହାନ୍ତି, ଭଜନ ଲେଖିଲେ ଜ୍ଞାନ କର୍ମ ଠକ ଦୁଇ, ଇଏ ସବୁ ଠକ, ମୋରେ ପ୍ରତାରିଆ ଲଇ ଅବଶେଷ ଫେଲେ ସିନ୍ଧୁ ଜଳେ, ମୋତେ ପ୍ରତାରଣ କରିଦେଲେ, ଜ୍ଞାନକୁ ଆଶ୍ର କରି କର୍ମକୁ ଆଶ୍ର କରି, ଜ୍ଞାନକୁ ଆଶ୍ର କରି କର୍ମକୁ ଆଶ୍ର କରି କିଏ ଭବସାଗରରୁ କିଏ ତରିଲାଣି ନା, କିଏ ଧରିଛି, ଧରିପାରିବେନି, କେବଳ ଭକ୍ତି ଶୁଣିବେ। ତାପରେ ତାପରେ ଟିକାରେ କ'ଣ କହିବେ ଦେଖିବେ, ଏହେନ ସମୟ ବନ୍ଧୁ ତୁମି କୃଷ୍ଣ କୃପା ସିନ୍ଧୁ, ଏ ସମୟରେ ହେ ପ୍ରଭୁ ଆପଣ ହେ କୃପା ସିନ୍ଧୁ, କୃପା କରି ତୋଳ ମୋରେ ବଳେ, ମୁଁ ଭବସାଗରରେ ପଡ଼ିଯାଉଛି, ମୋତେ ଆପଣ ବଳପୂର୍ବକ କୃପା କରିକି ତୋଳିକି ନିଅନ୍ତୁ, ଉଠେଇକି ନିଅନ୍ତୁ। ଆ ପ୍ରକୃତରେ ଭଗବାନ ଆସିବେ ନା ଉଠେଇବା ପାଇଁ, ଆଉ ଆସିବେ କି ନାହିଁ, ଆସିବେନି। ଭଗବାନ ଗୀତାରେ ଗୀତାରେ ପ୍ରଭୁପାଦ ମହାରାଜ ଗୋଟେ ପର୍ପୋର୍ଟରେ ସେୟା କହିଛନ୍ତି, ଜୀବ ଯେତେବେଳେ ପଡ଼ିଥିବ ଭବସାଗରରେ ସେତେବେଳେ ଭଗବାନଙ୍କୁ ଡାକିବ, ସମର୍ପିତ ହେଇ ଡାକିବ, ଭଗବାନ ଗରୁଡ଼ସ୍କନ୍ଦ ମହାରୂପ୍ୟ ଗରୁଡ଼ସ୍କନ୍ଦରେ ଆସିକି ଜୀବକୁ ଉଠେଇବେ, ପ୍ରମାଣ ପରିକ୍ରମା ମାର୍ଗରେ ସେ ଚିତ୍ର ଅଛି। ହଁ ଆମର ହାବରାଣ ସେ ଶ୍ଲୋକ ଆଣିଛନ୍ତି ପ୍ରଭୁପାଦ, ଆଉ ସେଇ ସେଇ ଚିତ୍ରଟା ଆମର ପରିକ୍ରମା ମାର୍ଗରେ ଦର୍ଶନ କରୁଛେ ନା, ସେ କୃପା ସିନ୍ଧୁ ନା, ସେ ଆସି ଉଠେଇବେ, କାହାକୁ ଉଠେଇବେ, ଯିଏ ଭକ୍ତିରେ ଡାକିବ, ସେ କଥା କହିଲେ। ଆଚ୍ଛା ଟିକାରେ କ'ଣ କହୁଛନ୍ତି, ତାନ୍ ଅବଲମ୍ବ୍ୟ ଭବ ସମୁଦ୍ର ତିତିର୍ଷା ନିଷ୍ଫଳା ତେସମ୍ ଅପାର୍ଥତ୍ୱାତ୍, କେତେ ବଡ଼ ଟିକାଟା ଦେଖନ୍ତୁ, ତାନ୍ ଅବଲମ୍ବ୍ୟ ଅର୍ଥାତ୍ ସେ ଯେଉଁ ଜ୍ଞାନ କର୍ମ ଆଦି ଯାହା ସବୁ ସାଧନ ରହିଲା ତାକୁ ଅବଲମ୍ବନ କରି ଭବ ସମୁଦ୍ର ତିତିର୍ଷା, କେହି କେବେ ବି ସଫଳ ହେବେ ନାହିଁ, କିଏ ପାରିହେବେରି, ନିଷ୍ଫଳା ଭବସମୁଦ୍ର ତିତିର୍ଷା ନିଷ୍ଫଳା, ଭବସମୁଦ୍ରକୁ ପାରି ହେବା ହେଉଛି ନିଷ୍ଫଳ। ତେସାମ ଅପାର୍ଥତ୍ୱାତ୍, ଇଏ ଯେହେତୁ ଅପାର୍ଥ, ବହୁକ୍ଲେଶ ପିଡ଼୍ୟମାନ, ବହୁକ୍ଲେଶ ଦ୍ୱାରା ପୀଡ଼ା ଦିଏ, ଏ ଜ୍ଞାନ କର୍ମ ଯୋଗ ତପସ୍ୟା ଯାହା ସବୁ ରହିଛି, ଇଏ ବହୁ କଷ୍ଟ ଦିଏ, ଜୀବ ଜୀବ ସୁଖ ପାଏ ନା, ଶାନ୍ତି ପାଏ ନା, ଏ ସଂସାର ତ ପାରି ହେବନି, ଜ୍ଞାନ କର୍ମ ଆଶ୍ରୟ କରିଥାଅ, ପାରିହେବେନି। तेसम अपार्थत्वात् बहु क्लेश पीड्यमान अनुतप्त सन्। ये बहु क्लेश द्वारा पीड़ित हो कि वर्तमान अनुतप्त हेली तब कृपा विना अस्य भवसमुद्रस्य पारगमने अन्य प्लव नास्ति इति ज्ञात्वा श्री गुरुचरण कृपया भवत नामतरणी प्राप्तवान। कहले तब कृपा विना अस्य भवसमुद्रस्य आपणक कृपा विना ये भवसमुद्ररु पारगमने पारिहवापै अन्य प्लव नास्ति इति ज्ञात्वा अन्य कौनसी प्लव नाही अन्य कौनसी भेड़ा वा नौका नाही। एटा जाणिकी गोटे जिनिषकु आश्रय करछि प्रभु कौन जिनिष श्री गुरुचरण कृपाया भगवत नाम तरणी प्राप्तवान। से गुरुचरण कृपारु भगवान जो नाम गुरु कृपार मिलचि ना गुरु कृपारु भगवत नाम तरणी प्राप्तवान आपण नाम रूपक तरणी को पाई। अच्छा तापर कौन कहते भवान एव शरणागत वात्सल्यात् सर्वदोष मार्जन पूर्वक निराश्रित मां करुणया भवत पाद पंकज स्थित धूलि सदृश विचिंतय विभावय। अलग कौन सी उपाय भवसागर को पारिहाप मु समर्थ हो पारे निष्फल है समस्त उपाय निष्फल है बर कौन है बहु क्लेश द्वारा पीड्यमान हेली बहु क्लेश द्वारा मु ना जीव जी आश्रय कर पीड्यमान हम बहुत कष्ट कि मोर सौभाग्य मुतप्त मनुताप कली आरे ये सब साधन द्वारा भवसागर को पारिह बहुत कष्ट संभव नुह केवल भगवान कृपा विना इस सागर को पारिह या विचिंत यही चिंता करी अलग कौन सी नौका ना ये जो कौन भाषुला तृणगुच्छ ताकू धरी पारिह हमी संभव नुह से गुरु कृपारू आपण नाम को पाई। अच्छा पाइले कौन पारिजी नवेदन करेदन रहा कृपया तब पाद पंकज स्थित धूलि सदृश विचिंत कारण ये जो नवेदनटा रोचे नामटा करुचि ना नहीं पूर्वर जीव चेत दर्पण मार्जन ठू आप शुणिले ना नाम करीब जीव जो नाम करुच्छे नाम कर प्रार्थना करुच्चे या जीवर प्रार्थना है या महाप्रभु भावटा या एट से प्रार्थना करुच्छे अलग कौन से संसार पारि पारे ये कहले भगवान एव शरणागत वात्सल्यात् आपण जेहेतु शरणागत वात्सल्य गुणर अधिकारी आपण शरणागत वत्सल मुखे शरण नहीं आपण दास कि भूलिकी संसार पड़ी कष्ट पाती मुखे बर्तमान शरण नहीं सर्वदोष मार्जन पूर्वक मोर बहुत दोष अच्छी जीवर कौन दोष ना कि दोष अच्छी से आम दोष आम क्या आगे प्रकाश करू कि न करूँ कि भगवान पाखे प्रकाश करवा उचित दुईज पाखे दोष को प्रकाश कराईपे क्या पाखे भगवान पाखे गुरुदेव पाखे गुरु पाखे दोष प्रकाश करी जहाँ दोष अच्छे से कौन कर दोष को क्षमा करदे सर्वदोष मार्जन पूर्वक समस्त दोष को मार्जन करे मार्जन करी निराश्रित मांग मोर कही आश्रयदाता नहांती मत कहीं आश्रय दे पार ना मुझे आश्रय दे सफल हो पार नहीं मांग करुणया भवत पाद पंकज स्थित आपण पादपद्म धूलि सदृश विचिंत अर्थात मत कौन विचार करूँ मुझे आपण पादपद्म गोटे धूलि सदृश मत यही विचार आपत निजर कर रखि था श्लोकर अर्थ हो मु आपण पादपद्म धूलि ये विचार कर मत आप रखु आप कृपा करी मत स्वीकार करूँ मुझे आप दास तो स्वीकार करपर कहते तब पादपद्म संलग्न रेणुरीव तस्मात विच्छिन्न तस्मात न विच्छिन्न भविष्यामि इति भाव पादपद्म आप पादपद्म जो धूलिकणा केवे भी आपण पृथक हुए नहीं पादपद्म जो धूल लगी से पृथक हवनी मुझे आप पादपद्म लग रही थी से भाई मुझे भी आपण दूरे जीवि ना तेणु मत आप पादपद्म रखि था स्वीकार करूँ यही श्लोकर नवेदन हूँ या भगवान पाखे भक्त बा शरणागत भक्त यही जो नाम ସ୍ୱୀକାର କରିଛନ୍ତି, ନାମକୁ ସାଧନ କରୁଛନ୍ତି, ସେମାନେ ଏଇ ଏଇ ଚିନ୍ତନରେ ନାମ କରିବେ, ଭଗବାନ ପାଖରେ ସମର୍ପିତ ହେବା, ଏଇ ଭାବନାରେ ନାମ କରିବା। ତେବେ ଭଗବାନ ତ ଶରଣାଗତ ବତ୍ସଳ, ଆଉ ନସେ ଆମର ତ ଦୋଷ ବହୁତ ରହିଛି ନା। ସେ ଭକ୍ତି ଠାକୁର ତାଙ୍କର ଲେଖିନାହାନ୍ତି, ଆମେ ତ ଦୁର୍ଜନ ସଦା ଦୁରାଚାର, ତାପରେ କ'ଣ, କୋଟି କୋଟି ଜନ୍ମେ ନମର ନାହିଁ କ ନିସ୍ତାର, କୋଟି କୋଟି ଜନ୍ମରେ ମଧ୍ୟ ମୋର ନିସ୍ତାର ନାହିଁ। କୋଟି କୋଟି ଜନ୍ମରେ ଯଦି ନିସ୍ତାର ନାହିଁ, ଆଉ ନିଜର ସାଧନ କ'ଣ ଆମେ ପାରିବା ନା, ନିସ୍ତାର ହେଇପାରିବା ନା, ଜଗତରୁ ପାରିହେବା? ଭଗବାନଙ୍କ କୃପାରେ, କେବଳ ଭଗବାନଙ୍କ କୃପାରେ ଆମେ ସଂସାରରୁ ପାରିହେବା। ସେଥିପାଇଁ ଭକ୍ତି ନଗର ଶେଷରେ ଲେଖିଲେ ଦେଖନ୍ତୁ, ପତିତ କିଙ୍କରେ ଧରି ପାଦ ପଦ୍ମ ଧୂଳି କରି, ପତିତ କିଙ୍କରେ ଧରି ପାଦ ପଦ୍ମ ଧୂଳି କରି, ଦେହ ଭକ୍ତି ବିନୋଦେ ଆଶୟ, ଦେହ ଭକ୍ତି ଆମି ତବ ନିତ୍ୟ ଦାସ, ଭୁଲିଆ ମାୟାର ପାସ, ଆମି ତବ ନିତ୍ୟ ଦାସ, ଭୁଲିଆ ମାୟାର ପାସ, ବଦ୍ଧ ହଏ ଆସି ଦୟାମୟ, ବଦ୍ଧ ହଏ ଆସି ଦୟାମୟ। ଭକ୍ତି ଠାକୁର ଶେଷରେ ନିବେଦନ କଲେ, ଏଇ ଯୋଉ କୃପୟା ତବ ପାଦ ବଙ୍ଗଜ ସ୍ଥିତ ଧୂଳି ସଦୃଶ ବିଚିନ୍ତୟ, ଶେଷ ପ୍ରାର୍ଥନାରେ କହିଲେ, ପତିତ କିଙ୍କରେ ଧରି ପାଦ ପଦ୍ମ ଧୂଳି କରି, ମୋ ଭଳି ପତିତ କିଙ୍କର, ପତିତ କିନ୍ତୁ ମୁଁ ଆପଣଙ୍କର କିଙ୍କର, ଆପଣଙ୍କ ଦାସ, ମୋ ଭଳି ପତିତ ଦାସକୁ ଆପଣ ପାଦ ପଦ୍ମ ଧୂଳି କରି ମୋତେ ଆଶ୍ରୟ ଦିଅନ୍ତୁ। ଦେହ ଭକ୍ତି ବିନୋଦେ ଆଶ୍ରୟ, ଏ ଭକ୍ତି ବିନୋଦକୁ ଆପଣ ଆଶ୍ରୟ ଦିଅନ୍ତୁ। ଆମି ତବ ନିତ୍ୟ ଦାସ, ଭୁଲିଆ ମାୟାର ପାସ, ବଦ୍ଧ ହୋଇ ଅଛି ଦୟାମୟ, ହେ ପ୍ରଭୁ ମୁଁ ଆପଣଙ୍କ ନିତ୍ୟ ଦାସ କିନ୍ତୁ ଭୁଲି ଯାଇଛି, କ'ଣ କରିବି ପ୍ରଭୁ, ଭୁଲି ଯାଇଛି, ନିତ୍ୟ ଦାସ ସ୍ଥିତିକୁ ଭୁଲି ଯାଇଛି। ଭୁଲି କ'ଣ ହେଇଛି ନା, ମାୟାର ବଶ ହେଇକି ମାୟା ପାସ ଦ୍ୱାରା ବନ୍ଧା ହେଇକି ପଡ଼ିଛି, ଭୁଲିଆ ମାୟାର ପାସ ବଦ୍ଧ ହୋଇ ଅଛି ଦୟାମୟ, ମାୟାର ପାସ ଦ୍ୱାରା ବାନ୍ଧିକି ଦୟାମୟ ପଡ଼ିଛି, ଆଉ ମୋତେ କୃପା କରନ୍ତୁ। ତ ଏ ଶ୍ଳୋକରେ ହେଲା ନିବେଦନ, ଭଗବାନ ପାଖେ ନିବେଦନ। ଠିକ ସେ କଥାକୁ ଚୈତନ୍ୟ ଚେତନ୍ତ୍ର ଲେଖା ହେଇଛନ୍ତି, ଶିକ୍ଷାଷ୍ଟ ଏଇ ପୟାରକୁ ଚୈତନ୍ୟ ଚେତନ୍ତ୍ର ଲେଖା ହେଲେ, କୃପା କରି କର ମୋରେ ପଦ ଧୂଳି ସମ, କୃପା କରି କର ମୋରେ ତୋମାର ସେବକ କର, ତୋମାର ସେବନ, ତୋମାର ସେବକ କର, ଠିକ ସେ କଥା, କୃପା କରି କର ମୋରେ ପଦ ଧୂଳି ସମ, ଏଇ ଧୂଳି ସଦୃଶଙ୍କ ବିଚିନ୍ତ, କୃପୟା ତବ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶଙ୍କ ବିଚିନ୍ତ, କୃପା କରି ମୋତେ ଆପଣଙ୍କର ପାଦ ପଦ୍ମର ଧୂଳି ସଦୃଶ କରିକି ରଖନ୍ତୁ। ତାମାନେ ଜୀବନ ସ୍ୱରୂପଟା ହେଲା ସେ ଭଗବାନଙ୍କ ପାଦ ପଦ୍ମ ଧୂଳି ମାନେ କ'ଣ, ଭଗବାନଙ୍କ ନିତ୍ୟ ସେବକ, ସେବାରେ ଲାଗିଲା, ମୁଁ ସେଇଠି ରହିଲି ଆପଣ ସେବା କରିପାରିବି। ତୁମାର ସେବକ କର ତୁମାର ସେବନ, ତୁମ ଆପଣଙ୍କର ସେବକ ହେଇକି ମୁଁ ଆପଣଙ୍କ ସେବାରେ ଲାଗି ରହିବି, ତେଣୁ ମୋତେ ଆପଣଙ୍କ ଧୂଳି ସଦୃଶ ପାଦପଦ୍ମର ଧୂଳି ସଦୃଶ ରଖନ୍ତୁ। ତ ଏଇ ଶ୍ଳୋକରେ ମହାପ୍ରଭୁ ସାଧକମାନଙ୍କ ପାଇଁ ଏ ଶିକ୍ଷା ଦେଉଛନ୍ତି, ସାଧକମାନେ ତ ଭଜନ କରୁଛନ୍ତି, ଭଜନ କରିକି ଏଇ ଭାବନାରେ ଭଜନ କରିବେ, ଅର୍ଥାତ୍ ଭଗବାନ ପାଖରେ ଏଇଭଳି ସମର୍ପିତ ହେବେ, ଏଇଭଳି ଶରଣାଗତିକୁ ଆଚରଣ କରିବେ, ତାହେଲେ ଭଗବାନ କୃପା ଯେତେବେଳେ କରିବେ, ତାପର ଶ୍ଳୋକ କ'ଣ, ଏପର ଶ୍ଳୋକ କ'ଣ, ହଁ ସେଟା ଶୁଣିବେ। ଅନଙ୍ଗଳ ସୁଧାରେ ଆବଦନଙ୍ଗତ ଦୁର୍ଦୟାଗିରା ପୁଲକେ ନିଶ୍ଚିତ ବାପୁ କଦା ତବ ନାମ ଗ୍ରହଣେ ଭବିଷ୍ୟତି। ସିଏ ଆମ ସ୍ଥିତି ନାହିଁ। ଶୁଣିବେ ଖାଲି ସେ ଭକ୍ତିମନ ଠାକୁର କ'ଣ ରଚନା କରିଛନ୍ତି, ଶ୍ରବଣ କଲା ପରେ ଜାଣିବା ପ୍ରକୃତରେ ଆମର ସେ ସ୍ଥିତି ନାହିଁ, ଆମର ଅଧିକାର ବି ନାହିଁ। ସେଟା ଆଲୋଚନା କଲା ଭଳି ଅଧିକାର ମଧ୍ୟ ଆମର ନାହିଁ, ତାକୁ ଆଲୋଚନା କଲା ଅଧିକାର ଆମ, ସେଟା କେବଳ ଶୁଦ୍ଧ ଭକ୍ତମାନେ ହିଁ ଆଲୋଚନା କରିପାରିବେ। କାରଣ ଆମର ତଥାପରେ ଅଧିକାର ନାହିଁ, ଆମେ ଆଲୋଚନା କ'ଣ କରିବା। ତେଣୁ ଯେହେତୁ ଆମର ପ୍ରସଙ୍ଗରେ ଚାଲିଛନ୍ତି, ପ୍ରସଙ୍ଗକୁ ଆମେ ସମ୍ପୂର୍ଣ୍ଣ କରିବା। ଆସନ୍ତାକାଲି ପ୍ରାୟ ଚେଷ୍ଟା କରିବା 3 ଶ୍ଳୋକ ଆଲୋଚନା କରିବା ପାଇଁ। ଶୁଣିବେ କେବଳ କଥା ଆଗରେ ଆମେ ଆଲୋଚନା କରିବା, ଆପଣ ଶୁଣିବେ ସେ ସିଦ୍ଧାନ୍ତ ଶୁଣିଲେ ଆପଣ ବୁଝିପାରିବେ ସେ ସ୍ଥିତି। କାରଣ ସେ ସ୍ଥିତି ହେଉଛି ବିଲକୁଲ ରାଧାରାଣୀଙ୍କ ସ୍ଥିତି। ରାଧାରାଣୀଙ୍କର ଭାବଟା ଯାହା, ସେ ରାଧାରାଣୀଙ୍କ ଭାବ ନା ମହାପ୍ରଭୁ କିଏ କି? ସେ ରାଧାରାଣୀଙ୍କ ଭାବଟାକୁ ନେଇକି ତ ଆସିଛନ୍ତି ନା ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ। ତେଣୁ ରାଧା ଭାବରେ ସେ ସେଟାକୁ କହିଛନ୍ତି ପ୍ରେମ ବା ସମ୍ବନ୍ଧ ଅଭିଧେୟ ପ୍ରୟୋଜନ। ପ୍ରୟୋଜନ ହେଉଛି ପ୍ରେମ ବସ୍ତୁ, ପ୍ରେମ ବସ୍ତୁର ସେ 3 ଶ୍ଳୋକ ପ୍ରାୟ। ଆଉ ସେ ପ୍ରେମ ଆମର ତ ପ୍ରେମ ନାହିଁ, ଆଉ କ'ଣ ଆମେ କହିବା। ଖାଲି ଆଲୋଚନା କରିବା ଥିଓରିଟିକାଲି ଯେତିକି ହେଲା ହେଲା, ଯାହା ହେଲା କିନ୍ତୁ ଆସନ୍ତାକାଲି ପ୍ରାୟ ଶିକ୍ଷାଷ୍ଟମୀକୁ ଆମେ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବା। ହରେ କୃଷ୍ଣ, ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଦ ମହାରାଜ କି ଜୟ ପତ୍ରଭବନ ଶିଲ ଗୁରୁଦେବ କି ଜୟ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମ୍ବେଦ ଗୌର ଭକ୍ତ ବୃନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ ହରି ହରି ଓ ଶ୍ରୀଲ ପ୍ରଭୁପାଦ ଶିଲ ଗୁରୁଦେବ କି। ନା ନା, ଜୀବ କହୁଛି ସୁଖରେ ଅଛି ବୋଲି କେଉଁ ଜୀବ କହୁଛି? ଅଜ୍ଞାନୀ ଜୀବ କହୁଛି ମୁଁ ସୁଖରେ ଅଛି। ଯେଉଁମାନଙ୍କର ଚେତନା ଜାଗ୍ରତ ହେଇଗଲାଣି ସେମାନେ କ'ଣ କହିବେ ନା ମୁଁ ସୁଖରେ ଅଛି? ଯେମିତି ଭୌତିକ ସୁଖକୁ ସୁଖ ବୋଲି କେଉଁମାନେ ବିଚାର କରନ୍ତି? ଯେଉଁମାନେ ଅଜ୍ଞ ସେମାନେ ବିଚାର କରିବେ ନା ଭୌତିକ ସୁଖ କ'ଣ ସୁଖ କି ସୁଖ ନାହିଁ? ସେଟା ଦେହ ଇନ୍ଦ୍ରିୟର ସୁଖକୁ ସେମାନେ ସୁଖ ବୋଲି ବିଚାର କରୁଛନ୍ତି। କପିଳଦେବ ଭଗବାନ ସେଟା ଶିକ୍ଷା ଦେଇଛନ୍ତି ମା ଦେବହୂତିଙ୍କି, ସରି କରଦମୁନି ଯେତେବେଳେ ଭଗବାନଙ୍କୁ ପାଇଛନ୍ତି, ଭଗବାନ ପାଖରେ ଯେଉଁ ନିବେଦନ କରିଛନ୍ତି ଆମେ ସେଟା ଆଲୋଚନା କରିଥିଲେ ନା, ପ୍ରଭୁ ଜୀବମାନେ କେତେ ଅଜ୍ଞ, ଆପଣଙ୍କୁ ପ୍ରାର୍ଥନା କରୁଛନ୍ତି, ଆପଣଙ୍କୁ ଭଜନ କରୁଛନ୍ତି, ଆପଣଙ୍କ ସେବା କରୁଛନ୍ତି, ଆପଣଙ୍କୁ ଭକ୍ତି କରୁଛନ୍ତି, ଆପଣ ଭଗବାନ ଆପଣ ଏ ଜଗତରୁ ଉଦ୍ଧାର କରିକି ନିଜ ପାଖକୁ ନେଇପାରିବେ, ନିଜ ଧାମକୁ ନେଇପାରିବେ, କିନ୍ତୁ ଜୀବ ଅଜ୍ଞତା ବଶତଃ ଜଡ଼ ସୁଖକୁ ମାଗୁଛି। ତ ଜଡ଼ ସୁଖକୁ ସେ ସୁଖ ବୋଲି ମାନୁଛି ବା ବିଚାର କରୁଛି ବୋଲି ତ ସେଟା ମାଗୁଛି ସିଏ, ତାକୁ କ'ଣ ବୁଦ୍ଧିମାନ ବୋଲି କୁହାଯିବ କି? ବୁଦ୍ଧିମାନ କୁହାଯିବନି। ତେଣୁ ସିଏ ଭାବୁଛି ମୁଁ ସୁଖରେ ଅଛି, ସୁଖରେ ଯେମିତି ଯିଏ ନିଶା ସେବନ କରୁଛି ସିଏ ମଧ୍ୟ ଭାବୁଛି ମୁଁ ଠିକ୍ ଅଛି, ସିଏ ମଧ୍ୟ ଭାବୁଛି ମୁଁ ଆନନ୍ଦ ପାଉଛି, ସିଏ ଆନନ୍ଦ ପାଉଛି ମନା ନାହିଁ, ଆନନ୍ଦ ପାଉଛି, କିନ୍ତୁ ସେ ଆନନ୍ଦ ଆଗେ ଦିନ ସମସ୍ୟାଜନକ ନା ଠିକ୍ ସେଭଳି। ଆଉ ଇଏ ସବୁ ଜଡ଼ ସୁଖ ଏଗୁଡ଼ା ନିଶା ଛାଡ଼ିପାରିବେନି। ଭଗବତୀତାରେ ଭଗବାନ କହିଛନ୍ତି ନା ସୁଖ ତ୍ରିବିଧ ସୁଖ ଅଛି, ସାତ୍ତ୍ୱିକ ରାଜସିକ ତାମସିକ। ପଢ଼ିବ ପ୍ରଥମେ ଯେଉଁଟା ସୁଖ ଭଳି ଲାଗୁଛି ସେଟା କ'ଣ? ପ୍ରଥମେ ସୁଖ କିନ୍ତୁ ପରିଣାମରେ ସେଟା ଦୁଃଖମୟ। ଯେଉଁ ସୁଖଟା ପ୍ରଥମେ ଦୁଃଖମୟ କିନ୍ତୁ ପରବର୍ତ୍ତୀ ସମୟରେ ସେଟା ହେଉଛି ବହୁତ ଆନନ୍ଦମୟ, ସେଟା ହେଉଛି ସାତ୍ତ୍ୱିକ ସୁଖ, ସେଟା ହେଉଛି ସାଧକମାନଙ୍କର। ସାଧକମାନଙ୍କର ସାଧନ ଦଶାରେ ବହୁତ କଷ୍ଟ, ସାଧନ ଦଶାଟା ବହୁତ କଷ୍ଟ ନାହିଁ କି? ରାତି ଭୋରୁ ଉଠିବ, 3:30 to 4:30 ଉଠିବ, ଉଠି ଆସି ଆସିବ, ଠାକୁରଙ୍କ ପାଖରେ ଠିଆ ହେବ, ଆଖି ଖୋଲୁନଥିବ, ଏଇଟା ସାଧନ ଦଶାଟା କଷ୍ଟ ନୁହଁ କି? କିନ୍ତୁ ପରିଣତି ପରିଣାମରେ କ'ଣ? ସୁଖମୟ। ସାଧନ ଦଶାରେ ଯିଏ କଷ୍ଟ ସ୍ୱୀକାର କରୁନି ସେ ସମୟରେ ଯିଏ ସୁଖ ଭାବୁଛି ତାକୁ କ'ଣ କୁହାହବ? ଅଜ୍ଞାନୀ କୁହାହବ। ସେ ସମୟରେ ସେ ଯେଉଁ ଜଣେ ମଙ୍ଗଳାରତୀ ଆସୁନି ସେ ଶୋଇଛି, ସେ ଆନନ୍ଦ ପାଉଛି ବୋଲି ଶୋଇଛି ନା? ସ୍ୱରକୁ ସୁଖ ଦେଉଛି କି ନାହିଁ? ସୁଖ ଦେଉଛି ସେ ଶୋଇଲା, ତ ସେଟା ଗୋଟେ ସୁଖ କି ନାହିଁ? କିନ୍ତୁ ସେଟା କ'ଣ ଦିବ୍ୟ ସୁଖ କି? ପରିଣତି କ'ଣ? ପରିଣାମରେ କ'ଣ ହବ ସେଟା ଭୟଙ୍କର। ଭଗବାନ କହିଛନ୍ତି ଏଇଟା ଯଦି ଆମେ କହିବୁ ଦୋଷୀ ହବୁ। ଇଏ ତ ହେଉଛି ଜଗତ ସ୍ଥିତି। ହରେ କୃଷ୍ଣ, ଜୟ ଶ୍ରୀ ପ୍ରଭୁ।